नमो भगवते वासुदेवाय। श्रीमद् भागवतम दसम स्कंद दसम अध्याय। परीक्षित महाराज प्रश्न और जिज्ञासार उत्तर दौरान सुखदेव गोस्वामी, कृष्ण ने जे बंधन थिला बेले, जशोदा माता कर्तुक बंधन थिला बेले किभली नलकुबेर आउ मणिग्रीव को उद्धार कले, जे कि पूर्व जन्म रे नारद सापरे वृक्षत्व प्राप्त होइतिले। सापर प्रसंग शुणी परीक्षित महाराज को बड़ा उत्साह लगला, यदि अभिशाप एति फल रही साधु अभिशाप जन कृष्ण को प्राप्ति हो जाए कृष्ण साधु आशीर्वाद रे कौन फल नही पारे, आ मु भी अभिशाप प्राप्त होगी श्रृंगी द्वारा ब्राह्मण द्वारा, तेणु आशा लगुला जदि ये आशीर्वाद अभिशाप परोक्ष भरी आशीर्वाद जीवन जो जीवर जो कल्याण रही जीव जो भावुच मोर किसी प्राप्ति रे आनंद मिल किसी प्राप्ति हेल्ले मो जीवन समस्या हाँ जीवन 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 सुख मिल जीवर आत्मार ए जगतर कौन सी वस्तु प्राप्त हेल्ला आत्मार किसी लाभ हमें ना सम्मान प्राप्त हेल्ले ना धन प्राप्त हेल्ले ना सुंदर स्त्री प्राप्त हेल्ले ना बहुत बड़ प्रसाद बटाड़िका निर्माण कले आत्मार इस जगत सहित कौन संपर्क रही जेहेतु देह बंधन आत्मा रही जाइए से जगत सहित ताल पक चल पड़ी जगत रोग सहित भोग भोगी हवाक पड़ी जगत रणसी वस्तु तार आत्मार कल्याण करवल आत्मार कल्याण केवल श्रवण और कीर्तन भगवान नाम भगवान सेवा ये भगवत चेतना को जाग्रत करने जीव को बुझेवाई तुम हूँ कृष्णंकर से बुझी पार नहीं से कहीं बुझी पार नहीं तार मन इंद्र द्वारा से ग्रस्त हो जाए तुम्हें कह रु जीव कह रु जीव भगवान कृष्णंकर से आत्मा जेपर्यंत से एक जिनस न बुझी से के मन को स्थिर कर प्रभुपा जी महाराज से आचार्य थे ना से जानते हायर टपिक कौन कह जो जीव मैंने पूरे देह अभिनिवेश अच्छा सब बड़े कौन हायर टॉपिक कौन कह बुझी पार ना सब जिन जिते भोग बुद्धि थी सर्वचेतना थी सब अम्यूजमेंट निज जिन सब गोटे भोग बुद्धि निरटा रही शरीर कार्यालय से भोग याद इंद्र मान अशुद्ध चेतनार जो जीव रही सब तीर भोग देख सब तीर भोग सब भोग बुद्धि रही लोक मैंने देख आम जो सब मंदिर मान अच्छा मंदिर मान सब आस भोग बुद्धि आसकर मंदिर गल भल खावा मिल लोक मैंने आस मंदिर को आसने स्टल कि नहीं जो भगवान को प्रणाम भी कर पलैबे लोक आस रेस्टोरांट रू खाई पल पैकिंग से कह भगवान मंदिर को भी जीवेमिष निरामिष खाऊ बिना पिज रसुण खाऊ आ गोटे सब कहीं पकना से जाकि 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 बस प्रभुपद बस भगवान को निरामिष खाऊ अलग आड़े गले आज गुरुवार अच्छे आज अमावास्या अच्छी पूर्णिमा अच्छे अलग आड़े रोसे कले भारी कष्ट साधा रोसे करें सब आमिष खाऊ मंदिर गोटे प्रसाद पाइद नहीं जावा गोटे गोटे भगवत संबंध में जब गोटे जीवर अच्छे भोग बुद्धि भल खाया बेले चल जा स्वीकृति प्राप्त होती अफरिंग कर परोक्ष भाव से किसी लाभवान है कि भोग बुद्धि सब रल खाइबा भल पिंधा महाप्रभु कहीं मना कल भल ना खाइबा आर भल ना पड़ भोग बुद्धि रीवर भोग बुद्धि हेतु तार चेतनाटा जाग्रत होनी हूँ आत्मा से प्रभु जानते हैं हायर टॉपिक कौन दरकार ये बर्तन लोअर टॉपिक बुझे अंडरस्टैंडर्ड ना तुम हूँ आत्मा तुम्हें कृष्णंकर जिते बड़े ना गोटे जिनस ना बुझीपरिया आम अलग किसी बेस आडभांस कर भगवान मोर कर्तव्य हूँ भगवान सेवा हूँ मोर प्राइम ड्यूटी मुख्य कार्य अलग गुडा मतलब मैनेज कराया पड़े जो संसार भितर रोच से मोर मुख्य कार्य नुहे मोर मुख्य कार्य हूँ प्रथम कर्तव्य हूँ भगवान कर्म करवा से जहाँ चैलेंजेस आस मत फेस कराया पड़ो ଶରୀରକୁ ପିଲା ଛୁଆକୁ ପୋଷିବା ପାଇଁ ତୁମେ ଏତେ ଚ୍ୟାଲେଞ୍ଜ ଫେସ୍ କରିପାରୁଛ, ତେଣୁ ଭଗବାନ ପାଇଁ କାହିଁକି, ତୁମେ ତ ଆତ୍ମା। ଜଣେ ଏଇ ପଏଣ୍ଟକୁ ନ ଆସିଲା ପର୍ଯ୍ୟନ୍ତ ସେ କଦାପି ଭକ୍ତି କରିପାରିବନି, ଆଡ଼ଭାନ୍ସମେଣ୍ଟ କରିପାରିବନି। ସେ ଭକ୍ତି କରୁଥିଲେ ବି ଆଡ଼ଭାନ୍ସମେଣ୍ଟ କରିପାରିବନି, କି ତାର ଆତ୍ମଚେତନା ଜାଗ୍ରତ ହେବନି। ଶରୀର ଗୋଟେ ବହୁତ ବଡ଼ ବନ୍ଧନ ନା, ଶରୀର ଚେତନାର ଯେଉଁ ଶରୀର ଧରିଦେଇଛି, ପୁରା ଗ୍ରସ୍ତ କରିଦେଇଛି, ଅଧ୍ୟାସ ପୁରା ଆତ୍ମାର ଅଧ୍ୟାସ ହେଇଯାଇଛି। ଆତ୍ମା ନିଜକୁ ଶରୀର ବୋଲି ଭାବୁଛେ, ଆମେ ଶରୀର ବୋଲି ଭାବୁଛେ। ସେତେ ଗୋଟେ ବ୍ୟକ୍ତି ମୃତ୍ୟୁବରଣ କଲେ ଦୁଃଖ ହେଇଯାଉଛି, ସେ ମରିଗଲା, ଏ ବ୍ୟକ୍ତିଟା ମରିଗଲା, ଆମର ଗୋଟେ ମନ ଦୁଃଖ ହେଇଯାଉଛି। ମୃତ୍ୟୁଟା ଭଗବାନ ପ୍ରଥମେ ସେଥିପାଇଁ ଅର୍ଜୁନଙ୍କୁ ସେଇ ଜିନିଷଟାକୁ କହିଲେ, ଶରୀର ଆଉ ଆତ୍ମା ଭିତରେ ପାର୍ଥକ୍ୟ କ'ଣ। ଅର୍ଜୁନଙ୍କୁ କେବଳ ବୁଝିବା ପାଇଁ ଚାହୁଁଥିଲେ, ତୁମେ ଯୋଉ କେବଳ ମରଣ କଥାଟା ଚିନ୍ତା କରି ତୁମେ ଏତେ ବଡ ମୋର ଆଦେଶକୁ ଡିନାଇଟ୍ କରିଦଉଛ। ଅର୍ଜୁନ କାହିଁକି ଭଗବାନ, ସେ ଜାଣିଥିଲେ କୃଷ୍ଣ ହେଉଛନ୍ତି ତାଙ୍କର ସଖା, ବହୁତ ଶକ୍ତିଶାଳୀ, ତାଙ୍କର ଅନୁଭବ ଥିଲା, ଆଉ ମୁନି ଋଷିମାନଙ୍କ ପାଖରୁ ଶୁଣୁଥିଲେ ଏମିତି ଯେ କୃଷ୍ଣ ଭଗବାନ ବୋଲି ନ ଜାଣିଥିଲେ ବୋଲି ପାଣ୍ଡବମାନେ ସେଟା କୁହନ୍ତୁନି, ସେମାନେ ଜାଣିଥିଲେ। ବ୍ୟାସ ତାଙ୍କ ପାଖରେ ରହୁଥିଲେ, ବହୁତ ବଡ଼ ବଡ଼ ମୁନି ଋଷିମାନଙ୍କର ସଙ୍ଗ କରିଥିଲେ, କିନ୍ତୁ ପ୍ରଥମ କଥା ଖାଲି ମୃତ୍ୟୁକୁ ଚିନ୍ତା କରିକି ସେ କହିଲେ ନା ମୁଁ ଯୁଦ୍ଧ କରିବି। ସେ କୃଷ୍ଣଙ୍କୁ ଡିନାଇଟ୍ କରୁଥିଲେ, ମୁଁ ଯୁଦ୍ଧ କରିବିନି, ତାର କାରଣ କ'ଣ, ଅନ୍ୟମାନେ ମରିଯିବେ, ଗୋଟେ ଜୀବ ଖାଲି ବୁଝିବା ଦରକାର, ମୁଁ ନିଶ୍ଚିତ ମରଣ ହବ, ଏତିକି ସେ ବୁଝିବା ରେଡ଼ି ନାହିଁ। ପ୍ରତ୍ୟେକ ଜୀବ ତାଙ୍କ ମୃତ୍ୟୁ କଥା ଚିନ୍ତା କରନ୍ତେ, ତାହେଲେ ସେ ଧାର୍ମିକ ହେଇଯାଆନ୍ତେ। ବ୍ୟକ୍ତିର ଏତେ ଚେତନା, ଦେହ ଚେତନା ଏତେ ଅଧିକ ରହିଛି, ସେ କେବେ ତାକୁ ବୁଝିବାକୁ ଦଉନି। ସେ ଭାବୁଛି ଜଗତରେ ମୋର ସବୁକିଛି ଆବଶ୍ୟକ ଅଛି, ଏ ଜଗତରେ ଆମର କିଛିର ଆବଶ୍ୟକ ନାହିଁ, କାରଣ ସବୁକୁ ଛାଡ଼ିକି ଯିବାକୁ ପଡିବ ନା, ଏ ଦେହଟାକୁ ଛାଡ଼ିକି ଯିବାକୁ ପଡିବ। ସେଥିପାଇଁ ଲୋକମାନେ ବିସର୍ଜନ ଦେଇଦିଅନ୍ତି, ସେ ମରିଗଲା ପରେ ତାଙ୍କ ସେ କଣ ଅସ୍ଥି ଫସ୍ତି ନେଇକି ଫୋପାଡ଼ି ଦିଅନ୍ତି, ଯା ବିସର୍ଜନ, ଏ ଶରୀରକୁ ଏ ଫୋପଡ଼ା ଦିଆଯାଏ। ଏଇଟା ସଙ୍ଗେ ସଙ୍ଗେ ଏଥିରେ ଏବେ ବି ଏ ଜର୍ମସ୍ ମାନ ରହିଛନ୍ତି, କ'ଣ କୀଟଗୁଡ଼ା ରହିଛନ୍ତି ନା, ସବୁ ମାଂସ ଧରନ୍ତୁ କଟିଯିବ, ଗୋଟେ ଘା ହେଇଯିବ, ପୂଜ ହେଇଯିବ, ଆତ୍ମାର ଉପସ୍ଥିତିରେ ଜର୍ମସ୍ ମାନେ ସବୁ ବାଲାନ୍ସ ବି ହେଇକି ସେ ରହିକି ସବୁ ଚଳଉଛନ୍ତି, ପ୍ରତ୍ୟେକ ଚକ୍ଷୁରେ କର୍ଣ୍ଣରେ ସବୁଆଡ଼େ ଜୀବାଣୁ ମାନେ ଅଛନ୍ତି ନା, ଚଳୁଛନ୍ତି ନା, ସେଲ୍ସ ଗୁଡ଼ା ଅଛନ୍ତି ନା, ଯେତେବେଳେ ଆତ୍ମା ଚାଲିଯିବେ ଏ ସବୁ ଡ୍ୟାଡ଼ି, ତାଙ୍କର ଶକ୍ତି ରହିବନି। ଜଣେ ବ୍ୟକ୍ତିକୁ କେବେ ବୁଝିବାକୁ ଦିଆଯାଉନି, କେବେ ଶରୀର ମନ ତାକୁ ଇନ୍ଦ୍ରିୟ ମନ ତାକୁ ବୁଝିବାକୁ ଦେଉନି ତୋର ମୃତ୍ୟୁ ହବ। ଭଗବାନ ସେଇଟାକୁ ହିଁ ପ୍ରଥମେ ଫୋକସ୍ କଲେ ଅର୍ଜୁନଙ୍କୁ, ଦ୍ୱିତୀୟ ଅଧ୍ୟାୟ ଗୀତାର ସାର ଏଥିପାଇଁ କୁହାଯାଏ, ସେଥିରେ କେବଳ ଶରୀର ଆଉ ଆତ୍ମା ବିଷୟରେ ବେଶୀ ଟପିକ ବର୍ତ୍ତମାନ କଳିଯୁଗର ଲୋକମାନଙ୍କ ପାଇଁ ଦରକାର ନାହିଁ, ହାର ଟପିକ୍ସ ଦରକାର ନାହିଁ। ସେ ଆଗେ ଖାଲି ବୁଝୁ ମୁଁ ଆତ୍ମା ବୋଲି, ତା ବିଷୟରେ ନାମ କରିପାରିବ ମୁଁ କିଏ। ଜଣେ ଯେତେବେଳେ ଅର୍ଥର ମୂଲ୍ୟ ଦେଉଛି, ଅର୍ଥର ମୂଲ୍ୟଟା ବୁଝିପାରୁଛି, ଅର୍ଥ କମାଉଛି। ଜଣେ ଯେତେବେଳେ ସମ୍ମାନର ମୂଲ୍ୟ ବୁଝିପାରୁଛି, ସମ୍ମାନ କମାଉଛି। ଜଣେ ଯେତେବେଳେ ଦେଶର ମୂଲ୍ୟ ବୁଝିପାରୁଛି, ଦେଶ ସେବୀ ହେଉଛି, ସେ ତାର ମୂଲ୍ୟଟା ବୁଝିପାରୁଛି ନା, ଏଇଟା ଗୋଟେ ଭାଲ୍ୟୁବୁଲ୍ ଜିନିଷ। ଭଜନକୁ ଏମିତି ଖାଲି ଯେକୌଣସି ଲୋକ ଆମେ ଗୋଟେ ଧାର୍ମିକ ବନେଇ ପାରିବାର ନା, ଏଇଟା ଫ୍ୟାକ୍ଟ ନୁହେଁ, ଦିସ୍ ନଟ୍ ଫ୍ୟାକ୍ଟ। ଯେକୌଣସି ଲୋକ ଗୋଟେ ଆମ ଡାକି ଆଣିକି ତାକୁ କହିଦେବା ଯେ ତୁମେ ଗୋଟେ ଧାର୍ମିକ ବ୍ୟକ୍ତି ହେଇଯାନ, ଏଇଟା ସମ୍ଭବ ନୁହେଁ, କେବେ ସମ୍ଭବ ହେଇପାରିବନି। ସେ ସୋ କଲ୍ଡ ରିଲିଜିୟସ୍ ପର୍ସନ୍, ଗୋଟେ ତଥାକଥିତ ଆଧ୍ୟାତ୍ମିକ ବ୍ୟକ୍ତି ହବ, ସେଇଟା ଗୋଟେ ଯାହା କୁହନ୍ତି ମ୍ୟାଟର ବା ଟିକେଟ୍ ଗୋଟେ ମୋତେ କରିବା ଦରକାର, ଲୋକମାନେ ମୋତେ ଧାର୍ମିକ କହିବେ, କିନ୍ତୁ ସ୍ପିରିଚୁଆଲ୍ ଅଣ୍ଡରଷ୍ଟାଣ୍ଡିଂ ଇଜ୍ ଡିଫରେଣ୍ଟ। ଆଧ୍ୟାତ୍ମିକ ଯେଉଁ ଭାବନାଟା ବା ଆଧ୍ୟାତ୍ମିକ ଯେଉଁ ହୃଦୟଙ୍ଗମ ଯେଉଁ ସ୍ଥିତିଟା, ସେଇଟା ହେଉଛି ଭିନ୍ନ ବ୍ୟକ୍ତି। ପ୍ରଥମେ ମୁକେଶ ଏଇଟା ବୁଝିବା ଦରକାର ଅର୍ଜୁନଙ୍କୁ ଭଗବାନ, ସେଥିପାଇଁ ବୁଝିବା ପାଇଁ କେବଳ ବୁଝିବା ପାଇଁ। ଅର୍ଜୁନଙ୍କର କ୍ୱେଶ୍ଚନ କେଉଁଠୁ ଆସିଲା, ମୁଁ ଯୁଦ୍ଧ କରିବିନି କାହିଁକିନା ସେମାନେ ମୃତ୍ୟୁବରଣ କରିଯିବେ, କାରଣ ମରଣକୁ ନେଇକି ଟୋଟାଲ ଗୀତା ଭଗବତ ଗୀତା। ଭଗବାନ ସବୁ କନକ୍ଲୁଜନ ଦ୍ୱିତୀୟ ଅଧ୍ୟାୟ ଦେଇଦେଲେ, ତୁମେ ନ ମାରିଲେ ବି ସେ ମରିବେ, ତୁମେ ଭାବରେ ଯେ ପିତାମହ ଭୀଷ୍ମ ଇଚ୍ଛା ମୃତ୍ୟୁବର ପାଇଛନ୍ତି, ଇଚ୍ଛା ସାଙ୍ଗରେ କ'ଣ ଲାଗିଛି, ମୃତ୍ୟୁ। ଅର୍ଜୁନ ତୁମେ ମନେ ରଖିବା ଦରକାର, ଇଚ୍ଛା ମୃତ୍ୟୁ, ଆଉ ସେ ଇଚ୍ଛାଟା କାହା ଇଚ୍ଛାର କଣ୍ଟ୍ରୋଲର କିଏ, ମୁଁ ଯେତେବେଳେ ଇଚ୍ଛା କରିବି ସେ ବି ଇଚ୍ଛା କରିବେ ମରିବା ପାଇଁ। ଇଚ୍ଛା ମୃତ୍ୟୁର ଅର୍ଥ ନୁହେଁ ଯେ ସେ ଜୀବିତ ହେଇଗଲେ, ଏ ଟର୍ମ ସବୁ ବୁଝିବାକୁ ପଡିବ। ଆଉ କ'ଣ ଶୁଣୁଛି, ପିତାମହ କି ବର ପାଇଥିଲେ, ଇଚ୍ଛା ମୃତ୍ୟୁର ବର। ଇଚ୍ଛା ମୃତ୍ୟୁର ବର ମାନେ କ'ଣ, ସିଏ ଯେତେବେଳେ ଇଚ୍ଛା କରିବେ ସେ ମରିବେ। ଆଚ୍ଛା ତାଙ୍କ ଭିତରେ ବି ଆତ୍ମା ପରମାତ୍ମା ଅଛନ୍ତି କି ନାହିଁ, ତା ଜୀବର ଇଚ୍ଛାଟା ଯାହା ଆସୁଛି କ'ଣ, ଜୀବ ଇଚ୍ଛା କରିକି ସବୁ କିଛି କରିଦେଇପାରିବ, ତାକୁ ପୁଣି କଣ୍ଟ୍ରୋଲରେ ଜଣେ ଅଛନ୍ତି ନା, ପରମାତ୍ମା ଅଛନ୍ତି ନା, ପରମାତ୍ମା ଏଭଳି ଗୋଟେ ସିଚୁଏସନ୍ କ୍ରିଏଟ୍ କରିବେ ସେ ଇଚ୍ଛା କରିବ ମରିବା ପାଇଁ। ଯଦି ପିତାମହ ଭୀଷ୍ମ ଇଚ୍ଛା ମୃତ୍ୟୁ ବର ଚାହିଁଥିଲେ, ତାହେଲେ ସେ ସରସଜ୍ୟାରେ ବି ସେ ଜୀବନସାରା ରହିପାରିଥାନ୍ତି, ସେ କାହିଁକି ଇଚ୍ଛା କରୁଥିଲେ ନାଇଁ କୃଷ୍ଣ ଆସନ୍ତୁ ମୁଁ ଦର୍ଶନ କରି ମୃତ୍ୟୁବରଣ କରିବି। ସବୁଥିରେ କୃଷ୍ଣଙ୍କର ଇଚ୍ଛା ଅଛି, କୃଷ୍ଣଙ୍କର ଇଚ୍ଛା ରହିଛି, ଇଚ୍ଛା ମୃତ୍ୟୁ ନିଶ୍ଚିତ ହବ। ଭଗବାନ ସେଥିପାଇଁ କହୁଛନ୍ତି ତୁମେ ନ ମାରିଲେ ହିଁ ମରିବେ, ତୁମେ ବ୍ୟସ୍ତ ହେବା ଦରକାର, ତୁ ମରଣକୁ କାହିଁ ଭୟ କରୁଛୁ? କେବଳ ସ୍ୱରଟାକୁ ଦେଖି ଦେଇକି ଅର୍ଜୁନ ସ୍ୱରଟାକୁ ଦେଖିଦେଲେ ନା, ଆଉ ଭଗବାନ ତାଙ୍କ ପାଖରେ ଅଛନ୍ତି, ପରମାତ୍ମା ତାଙ୍କ ପାଖରେ ସ୍ୱତନ୍ତ୍ର, ଯାହା କୁହନ୍ତି ପରମ ବ୍ରହ୍ମ ସଚ୍ଚିଦାନନ୍ଦମୟ ସ୍ୱର ଧାରଣ କରି ରହିଛନ୍ତି, ସେ ତାଙ୍କୁ ଆବସଲ୍ୟୁଟଲି ଗ୍ରହଣ କରିପାରୁନାହାନ୍ତି। ସେ ଦେଖିଥିଲେ ଗୋଟେ ସ୍ୱରକୁ ତା ବଡି ରିଲେସନ୍ ଚାଲିଲା, ମୋ ମାମୁଁ ମରିଯିବ, ମୋ ଜ୍ୱଇଁ ମରିଯିବ, ମୋର ଇଏ ମରିଯିବ, ମୋର ସିଏ ମରିଯିବ, ମୁଁ ଯୁଦ୍ଧ କରିବିନି। ଗୋଟେ ଜୀବ ଏତେ ଶୀଘ୍ର କହିଦେବ ମୁଁ ଭଗବାନଙ୍କର ଦାସ ବୋଲି, ଗୋଟେ ଜୀବ ଏତେ ଶୀଘ୍ର କହିଦେବ ମୁଁ କୃଷ୍ଣଙ୍କର ମୋ ଆତ୍ମା ବୋଲି, ସେ ଥିଓରିଟିକାଲ କହୁଛି, ସେଗୁଡ଼ା ବାହ୍ୟ ଯାହା କହୁଛି କ'ଣ ପ୍ରାକ୍ଟିକାଲ ତାର ନୁହେଁ, ଏଇଟା ପ୍ରାକ୍ଟିକାଲ ନୁହେଁ ବହୁତ। ସେଥିପାଇଁ ଯେତେବେଳେ ଜଣେ ବହୁତ ଭଜନ ସାଧନ କରିବ, ସେବା କରିବ, ତାକୁ ଭଗବାନ କୃପା କରିବେ, ସେ ସେଠି ବୁଝିପାରିବ ମୁଁ କିଏସ୍ ବାସ୍ତବିକ। ଖାଲି ପ୍ରଥମେ ବୁଝିବା ପଡ଼ୁଛି ମୁଁ କିଏସ୍, ଏତେ ଗୋଟେ ଜୀବ ବୁଝିପାରୁନି ମୁଁ କିଏସ୍, ମୁଁ କାହାର, ମୁଁ କୁଆଡ଼େ ଯିବି, ମୁଁ କେଉଁଠୁ ଆସିଥିଲି, ଇଏ ବହୁତ ବଡ଼ ପ୍ରଶ୍ନ, ବ୍ରହ୍ମ ଜିଜ୍ଞାସା ତାକୁ କୁହାଯାଇଛି। ଆମେ ଇଜିରେ ତାକୁ ଗୋଟେ ଯାହାକୁ ତାହା ତାକୁ ବୁଝେଇ ଦେଉଛୁ, ଏଠି ଅଥତ ବ୍ରହ୍ମ ଜିଜ୍ଞାସା, ବ୍ରହ୍ମ ଜିଜ୍ଞାସା କର, କିନ୍ତୁ ଆମେ ନିଜେ କର ଦେଖିବା, ତୁମେ ନିଜେ କରୁନା, ତୁମେ ଲୋକଙ୍କୁ କ'ଣ କହୁଛ, ତୁମେ ନିଜେ ବିଚାର କରୁନା, ମୁଁ କେସ୍ କେଉଁଠି କେମିତି ମାତୃ ଗର୍ଭରେ ଆସିଥିଲି। ଆମେ ଗୋଟେ ଅନ୍ନୋନ୍ ପର୍ସନ୍, ଗୋଟେ ଆଇଡେଣ୍ଟିଫି, ଏ ସମାଜରେ ଆମକୁ ନାମ ଦିଆହେଇଛି, ତୁମେ ହେଉଛ ଏଇ ବ୍ୟକ୍ତି, ଏ ଶରୀରକୁ ଯେଉଁ ନାମଟା ଦିଆହେଇଛି ଏଇ ଜନ୍ମରେ ନା, ଆଉ ଏ ସମାଜ ଗୋଟେ ଦେଇଛି, ବାପା ମା ଗୋଟେ ଦେଇଦେଲେ, ତୋ ନାଁ ଏୟା, ତୋ ନାଁ ପ୍ରମୋଦ କି ଗୋବିନ୍ଦ କି ଗୋପାଳ କି ଯାହା ଦେଲେ, ଇଏ ଗୋଟେ ନାଁ ଦେଲେ ଏ ଶରୀରଟାକୁ, କାହିଁକି ନାଁକୁ ଦେଲେ, ନାଁ ନଦେଲେ ସ୍ୱରୁ କିଛି ଚିହ୍ନିବେ ନା, ଗୋଟେ ଡେଡ୍ ମ୍ୟାଟରଟା ନା, ଆତ୍ମାର ସେଟା ନାଁ ନୁହେଁ, ଏଟା ସ୍ୱରର ଗୋଟେ ନାଁ, ଆଉ ସେ ନାଁଟା ଏବେ ଏବେ ପାଇଁ ଏଇ ଜନ୍ମ ପାଇଁ ଗୋଟେ ନାମ ଦିଆହେଲା, ପରିଚୟ ଆସିଲା। ଗୋଟେ ଜୀବ ତା ସେ ବିଚାର କରୁ, ମୁଁ ମାତୃଗର୍ଭରୁ କେମିତି ଆସିଲି, ମୁଁ କେମିତି ସୃଷ୍ଟି ହେଲି, କହିପାରିବ ସିଏ, କେହି ବି କହିପାରିବ ଆମମାନଙ୍କ ଭିତରେ ମୁଁ କେମିତି ମାତୃଗର୍ଭରେ ରହିଥିଲି, କେମିତି ଆମେ ବାହାରିକି ଆସିଲେ, ତାପରେ କ'ଣ ହବ, ଏ ବର୍ତ୍ତମାନ କର୍ମ କରୁଛେ, ତାପରେ କ'ଣ ହବ, ସୁଖ ଦୁଃଖ କ'ଣ ଆମ ହାତରେ ଅଛି, କେତେବେଳେ କ'ଣ ହେଇଯିବ, କେତେବେଳେ କେଉଁ ଆକ୍ସିଡେଣ୍ଟ ହେଇଯିବ, କେତେବେଳେ କ'ଣ ହେଇଯିବ, କେତେବେଳେ ମରଣ ହବ କିଏ ଜାଣିଛି? ଗୋଟେ ବ୍ଲାଇଣ୍ଡଲି ଗୋଟେ ମନୁଷ୍ୟ, ଗୋଟେ ଅନ୍ଧ ଭାବରେ ଗୋଟେ ମନୁଷ୍ୟ ଜୀବନଯାପନ କରୁଛି, ତାକୁ ଏମିତି ଟ୍ରାକ୍ରେ ମାୟା ପକେଇ ଦେଇଛି, ଏମିତି ଗୋଟେ ତାକୁ ଟ୍ରାକ୍ ଭିତରେ ରଖିଛି, ତାକୁ ଗୋଟେ ଯାହା କ'ଣ ଜନ୍ତା ଭିତରେ ରଖିଛି, ସେ କିଛି କରିପାରିବନି, ସେ ଖାଲି ମନକୁ ମନ ଭାବୁଛି ମୁଁ ଫ୍ରି, ମନକୁ ମନ ଭାବୁଛି ମୁଁ କରୁଛି, କିନ୍ତୁ ସେ ଜାଣିନି ସେ ଟୋଟାଲି କଣ୍ଟ୍ରୋଲ ଭିତରେ ଅଛି। ଗୋଟେ ଜେଲଖାନା ଭିତରେ ଗୋଟେ ଚୋର, ସେ ଯେତେ ପ୍ରକାର ଆକ୍ଟିଭିଟିସ୍ କରୁଛି ଜାଣିବା ଦରକାର ଏଠି ଗୋଟେ ଜେଲର ଅଛନ୍ତି। ଗୋଟେ ପିଞ୍ଜରା, ଯେତେ ବଡ଼ ପିଞ୍ଜରାଟେ ଗଲେ, ଗୋଟେ ପକ୍ଷୀଟା ଯେତେ ଫ୍ରି ରହିଲେ ବି ସେ ଜାଣିବା ଦରକାର ମୁଁ କେଜ୍ ଭିତରେ ଅଛି। ନନ୍ଦନକାନନରେ ଯେତେ ସବୁ ରହିଛନ୍ତି ବାଘ ବାଲୁ, ସେ କେତେ ଫ୍ରିରେ ଆମିଷ ଭୋଜନ କରି ତାଙ୍କୁ କେୟାର ନେଲେ ବି ସେ ଜାଣିଛନ୍ତି ମୁଁ ଜନ୍ତା ଭିତରେ ରହିଛି। ମନୁଷ୍ୟ କେବେ ଜାଣିନି, ମନୁଷ୍ୟ ସବୁବେଳେ ଜାଣିଛି ମୁଁ ଫ୍ରିରେ ରହିଛି, ସେ ଜାଣିନି ତାକୁ କେତେ ବଡ଼ ଗୋଟେ ଅନ୍ଧକାର ଭିତରେ ତାକୁ ଶରୀର ରଖାହେଇଛି। ସେଥିପାଇଁ କୁହାଗଲା ଶରୀର ଅବିଦ୍ୟା ଜାଲ, ଶରୀର ଗୋଟେ ଅବିଦ୍ୟା ଜାଲ ଭିତରେ ସେ ରହିଛି। କାଲି ନେକ୍ସଟ ମୋମେଣ୍ଟରେ କ'ଣ ହବ ଆମେ କେହି କହିପାରିବାନି, ନେକ୍ସଟ ମୋମେଣ୍ଟରେ ପରବର୍ତ୍ତୀ ମୁହୂର୍ତ୍ତରେ କ'ଣ ହବ, ହେ ତୁମ ବାବା ଥିଲା କ'ଣ କହୁଥିଲ, ହଁ ବାବା ସିଏ ପୁଣି କ'ଣ ଗୁଣି ଗୁଣି କରୁଥିଲା ନା, କ'ଣ ସେ ଗୁଣି କରି ଲୋକଙ୍କୁ ଭଲ କରେ, କାହାର ଗୁଣ ଲାଗିଲା, କାହାର ମଙ୍ଗଳ କରେ, ମଙ୍ଗଳ କରି କରିଦେଲେ ବାଥରୁମ୍ ଯାଉ ଶେଷ, ବାସ୍ ଏଇ ତ ଜୀବନ ଆଉ କ'ଣ, ଘର ଦ୍ୱାରା ଛାଡ଼ି ଗଲ ସୀତାର ବାବା ହେଇଥିଲା, ସୀତା ସିଏ ପୁଣି ଅନ୍ୟ ଲୋକର ମଙ୍ଗଳ କରେ, କାହା ଗୁଣି ହେଲା କାଣ ଗୁଣି ଗାଡ଼ି ଚଢ଼େଇବା, ସେ ବି ଜାଣିନି ତାର ମରଣ ଆସି ପହଞ୍ଚିଗଲା, ଅନସଟନଲି ଗଲା ହେଇ କ'ଣ ବାଥରୁମ୍ ଗଲା ବାସ୍ ଶେଷ। ସେ ଜାଣିଥିଲା କି ସେ ଗୋଟେ ଅନ୍ଧକାର, ପ୍ରତ୍ୟେକ ବ୍ୟକ୍ତି ତାକୁ ଖାଲି ରିଅଲାଇଜ୍ କରିବାକୁ ପଡ଼େ, ମୁଁ ଗୋଟେ ଏ ଶରୀର ଆସିଛି କେବଳ ଗୋଟେ, ଏଇ ଯେଉଁ ଶରୀରଟା ମାନବ ଶରୀରଟା ଦୁର୍ଲଭ ଏଥିପାଇଁ କୁହାଯାଉଛି, ଏଥିରେ କେବଳ ଆତ୍ମାକୁ ଏ ବନ୍ଧନରୁ ମୁକ୍ତ କରାଯାଇପାରିବ, ଗୋଟେ ବହୁତ ବଡ଼ ବଣ୍ଡେଜ୍, ହେଭି ବଣ୍ଡେଜ୍। ଇନ୍ଦ୍ରମାନେ ରହିଲେ, ଇନ୍ଦ୍ରମାନଙ୍କର ଡିମାଣ୍ଡ ଅଛି, ଶତ୍ରୁତା ମିତ୍ରତା ସ୍ୱଭାବ ଏଗୁଡ଼ା ସବୁ ନାହିଁ କି, ବହୁତ ସ୍ୱଭାବ। ଗୋଟେ ଲୋକ କେବେ ହେଲେ ଶାନ୍ତିରେ ବଞ୍ଚିପାରିବନି, ତା ପଛରେ କିଏ ଗୋଟେ ଲାଗିଯାଇଥିବ, ତା ବନ୍ଧୁବାନ୍ଧବ ଲାଗିଯାଇଥିବ, କାହାର ପୁଅ ଖରାପ, କାହାର ଝିଅ ଖରାପ, କାହାର ସ୍ତ୍ରୀ ଖରାପ, କାହାର ଷ୍ଟ୍ରଗଲିଂ କରୁଛି ପଇସା ପଇସା ପାଇଁ। ଦେଖୁନାହାନ୍ତି ବଡ଼ ବଡ଼ ଏମ୍ଏଲ୍ଏ ଏମ୍ପି ସେ କୋଟି କୋଟି ଟଙ୍କା କମେଇକି ରଖିଛନ୍ତି, ଦେଖନ୍ତୁ କି ଡିସ୍ପ୍ୟୁଟ୍, ହ୍ୱାଟ୍ ଇଜ୍ ଦିସ୍ ଲାଇଫ୍, ଲେସ୍ ଦ୍ୟାନ୍ ଆନିମାଲ୍। ପଶୁ ସଭ୍ୟତା, ଆରେ ପଶୁମାନେ ସେମିତି ନାହିଁ, ସିଂହ ତା ଛୁଆକୁ ଚାଟୁଛି, ତା ସ୍ତ୍ରୀକି ଚାଟୁଛି, ମନେ ବୁଲିଲେ ବି ଗୋଟେ ମଣିଷ ସ୍ୱରର କୌଣସି ବିଚାର କରିବା ଦରକାର, କିନ୍ତୁ ମଣିଷକୁ କେବେ ବୁଝିବାକୁ ଦିଆଯାଉନି। ଆଧ୍ୟାତ୍ମିକ ଶକ୍ତି ଯେଉଁ ରହିଛି, ଭଗବତ ଶକ୍ତି, ଏଇଥିପାଇଁ ପାୱାରଫୁଲ, ଏଇଥିପାଇଁ ସମସ୍ତଙ୍କୁ ଚ୍ୟାଲେଞ୍ଜ କରିବେ। ତୁମେ ସାଧୁଙ୍କ ବହୁତ କଥା କହିପାର, କିନ୍ତୁ ବି କେୟାରଫୁଲ, ତୁମେ ଗୋଟେ ଅନ୍ଧକାର ଭିତରେ ରହିଛ, ତୁମ ଭବିଷ୍ୟତ ଜାଣିନ, ନେକ୍ସଟ ମୋମେଣ୍ଟରେ କ'ଣ ତୁମେ କହିପାରିବ, ବହୁତ ବଡ଼ ଯୋଜନା ରହିଛି, ନେକ୍ସଟ ମୋମେଣ୍ଟ ନେକ୍ସଟ ଷ୍ଟେପ୍ କିଛି ତୁମେ କହିପାରିବେ କ'ଣ ହବ। ଜୀବକୁ ସେମିତି ସ୍ଥିତିରେ ରଖାଯାଇଛି, ଏଇଟା ଗୋଟେ ଦଣ୍ଡ, ଏଠି ଦଣ୍ଡ ପାଇଁ ଆମେ ଆସିଛେ, ଏ ଶରୀର ଗୋଟେ ଦଣ୍ଡ, ସେଥିରୁ ମୁକ୍ତି ପାଇବା ପାଇଁ କେବଳ ଭଗବାନଙ୍କର ନାମ, ଭଗବାନଙ୍କର ସେବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ। ଏ ଚେତନା ଜାଗ୍ରତ କରୁଛେ ନାମରେ। ପ୍ରଥମେ ଆଗେ ସରଚେତନା ମୁଁ ହଉଛି ଆତ୍ମା ଟା ବୁଝିବାକୁ ପଡିବ। ଏଇଠୁ ଯାଇକି ଭଗବାନ ପାଖରେ ପହଞ୍ଚିବ। ଯେତେ ଆମେ ସିରିୟସଲି ସେବା କରିବା, ନାମ କରିବା, ଚିନ୍ତନ କରିବା, ଠିକ ଫ୍ୟାକ୍ଟର ଗୁଡ଼ିକ ସବୁ ମାନି ମାନି ଚାଲିବା, ଆମ ରିଏଲାଇଜେସନ ଆସିବ, ଅନୁଭବ ଆସିବ, ମୁଁ କିଏ ଅଛି ପ୍ରକୃତରେ, ମୁଁ କୁଆଡେ ଯିବି, ମୁଁ କେତେ କେତେ ବଡ଼ ସୁଖ ଦୁଃଖ ମାନ ଅପମାନ, କେତେ କିଏ କେତେ ପ୍ରକାର ଷ୍ଟେଟମେଣ୍ଟ ଦେବେ ଆପଣଙ୍କ ଉପରେ, ସର ଛାଡ଼ିଦେଲା ପରେ କୁଆଡେ ଯିବ ତୁମେ, ତୁମେ ବି ଜାଣିନ। ଜଗତରେ ବହୁତ ବହୁତ ଏ ଯୋଉ ବଡ ବଡ ନୋବେଲ ପୁରସ୍କାର ପାଇଥିବା ଲୋକ, ବଡ ବଡ ତାଙ୍କର ସବୁ ଲାଗିଥିବ, କଣ କାନ୍ଥ ଗୁଡାକର ଯାଇଯିବ ବାବୁଲେ କେବେ, କୋଉଠୁ ଦେଖିଛ? ବଡ ବଡ ଅଫିସର ଘରକୁ ଯିବ, ଦେଖିଥିବ ସାର୍ଟିଫିକେଟ ଲାଗିଥିବ, ବଡ ବଡ କମ୍ପାନୀ ଯୋଉ ମ୍ୟାନେଜର ତାଙ୍କ ଘରକୁ ଯିବ ସବୁ ଲାଗିଥିବ, ଏଇଠୁ ସେ ପାଇଛନ୍ତି ଗୋଲ୍ଡ ମେଡାଲ, ଏଠୁ ପାଇଛନ୍ତି ଏଟା, ଖାଲି ବଡ ବଡ କଣ କରେ ସେଟା ଗୋଲ ଗୋଲ ସବୁ ଟ୍ରଫି ମଡେଲ ସବୁ ମଡେଲ ସବୁ କାନ୍ଥ ସାରା ଲାଗିଥିବ, ସେକ୍ସାଇଡ ସେ ଝୁଲିକି ରହିଥିବ, ବାସ୍ ତୁମକୁ ଛାଡ଼ିକି ସଂସାର ଯିବାକୁ ପଡିବ। ସେ କଣ ଜାଣିଥିଲେ ଦିନେ ଜଗତ ପଥର ଗୋଡ଼େଇଛନ୍ତି ଇଏ ସମସ୍ତଙ୍କର, ଏଇଟା ବି ସୃଷ୍ଟି ଭଗବାନଙ୍କ ସୃଷ୍ଟି ନା। ଭଗବାନ ଯେଉଁ ଜୀବର ଇଚ୍ଛା ରହିଛି ମୁଁ ଏ ଜଗତରେ ରହିବି, ତା ପାଇଁ ସୃଷ୍ଟି ହେଇଛି। ଜଣେ ପ୍ରଶ୍ନ, କାହିଁକି ଭଗବାନ ସୃଷ୍ଟି କଲେ? ଆରେ ଭଗବାନ ଜୀବର ଇଚ୍ଛାକୁ ଜାଣିଛନ୍ତି। କେତେ ଜଣ ଭଗବାନ ପାଖକୁ ଯିବା ପାଇଁ ଚାହୁଁଛନ୍ତି? କେତେ ଜଣ ଭକ୍ତ ଯିବା ପାଇଁ ଚାହୁଁଛନ୍ତି କହୁନାହାନ୍ତି ଆପଣ? କେତେ ଜଣ ଭକ୍ତ ଡିସ୍କଷ୍ଟେଡ୍ ହେଇଗଲେଣି, ମୁଁ ମୋର ଏ ଜଗତରେ କିଛି କରିବାର ନାହିଁ, ମୋତେ କୃଷ୍ଣଙ୍କ ପାଖକୁ ଯିବାର ଅଛି, ଆଣିଲେ ଦେଖିବା ପରସେଣ୍ଟେଜ, ମୋର ଭଗବାନ ଦରକାର, ଆଉ କିଛି ଦରକାର ନାହିଁ, ମୋର ଆଉ କିଛି ଆବଶ୍ୟକ ନାହିଁ, ମୋର କୃଷ୍ଣ ଦରକାର। ଡିଭୁଡ଼ି ପାଇ କାରଣ ଏତେ ସହଜ ନୁହେଁ, ଜଣେ ଡିଜାୟର କରିଦେଉଛି ମୁଁ କେବଳ କୃଷ୍ଣ ମୋର ଦରକାର, ମୋର ଜଗତର ଆଉ କିଛି ପାଇବାର ନାହିଁ, ମାନ ସମ୍ମାନ ଲାଭ ପୂଜା ପ୍ରତିଷ୍ଠା କିଛି ମୋର କରିବାର ନାହିଁ। କେବେ ଗୋଟେ ଯିବକୁ ଏମିତି ଭାବନା ସୃଷ୍ଟି କରିବାକୁ ଦିଏ ନା ମାୟା। କେହି ବି ଆପଣଙ୍କୁ ଭଲ ପାଇ ଭଲ ପାଇଯାଆନ୍ତୁ, କେହି ଆପଣଙ୍କୁ ସମ୍ମାନ ଦେଇଦିଅନ୍ତୁ, ଆପଣ ଇଚ୍ଛା ହବ ଏଇ ଜାଗାଟା ଭଲ, ଏତେ ସହଜ ନାହିଁ। ଜଣେ ଯିବୁ ଖାଲି ବୁଝିବା ପାଇଁ ମୁଁ ହଉଛି କୃଷ୍ଣଙ୍କର ଦାସ, ମୁଁ ଭଗବାନଙ୍କର। ମହାପୁରୁଷ ଜଣେ ଦେଲ, ଅନନ୍ଦ ତନୁଜ କିଙ୍କର ପତି ତମା ବିଷମୟ ଭୁଦ କୃପୟା ତବ ପାଦ ପଙ୍ଗ ସ୍ଥିତ ଧୂଳି ସଦୃଶ ବିଚିନ୍ତୟତ। ଭଗବାନ ନିଜେ ଆସିକି କହୁଛନ୍ତି ମତେ ଟିକେ ଧୂଳି ଭଳି ଆପଣ ଚିନ୍ତା କରନ୍ତୁ, ମୁଁ ବହୁତ ପଡିଯାଇଛି ଭବ ସାଗର ଭିତରେ, ଗୋଟେ ବ୍ୟାଡ୍ ବାର୍ଗେନିଂ କରୁଛେ ନା ଆମେ, ବ୍ୟାଡ୍ ବାର୍ଗେନିଂ କଣ କରିବା, ବେଷ୍ଟ ୟୁଜ୍ ଖାଲି ଶିଖିବା ଦରକାର, ବ୍ୟାଡ୍ ବାର୍ଗେନିଂ। ବହୁତ ବଡ ବଡ ମୁନି ଋଷି ଲୋକମାନେ ଭାରତବର୍ଷରେ, ଏଇଟା ହଉଛି ସୌଭାଗ୍ୟ ଯେ ମୁନି ଋଷି ମାନେ ଏଇ ଭୂମିରେ ଆସନ୍ତି, ଭଗବାନ ଆସନ୍ତି ଅନନ୍ତ, ଏଇ ଆମେ ଯେ ଏଇ ବ୍ରହ୍ମାଣ୍ଡରୁ ଆସିଛେ ତାହେଲେ ଅନନ୍ତ ଗୋଟିଏ ବ୍ରହ୍ମାଣ୍ଡ ଅଛନ୍ତି, କୋଉ ବ୍ରହ୍ମାଣ୍ଡରେ କୋଉ ଯିବ କିଛି ପୁଣ୍ୟ ପ୍ରାପ୍ତ ହେଲା ପରେ ସେ ଆସନ୍ତି ଭାରତବର୍ଷରେ ଜନ୍ମ ନିଅନ୍ତି, ପୁଣି ତାଙ୍କର ବି ଷ୍ଟାଣ୍ଡାର୍ଡ ରହିଲା, ସେ କେମିତି ସାଧୁ ସଂଘ ପାଇବେ ବହୁତ। ସେଥିପାଇଁ କଣ କଣ କହିଲା, ଲବ୍ଧ ସୁଦୁର୍ଲଭିଦମ୍ ବହୁ ସମ୍ଭବାନ୍ତେ, ସୁଦୁର୍ଲଭମ ଇଦମ୍ ବହୁ ସମ୍ଭବାନ୍ତେ, ବହୁ ଜନ୍ମ ପରେ ଇଦମ୍ ଏଇ ସର ହଉଛି ସୁଦୁର୍ଲଭ। ମାନୁଷ୍ୟମ ଅର୍ଥଦମ ଅନିତ୍ୟମ ଅପିୟ ଧୀର, ଅନିତ୍ୟ ଆଉ ଅର୍ଥଦ ବହୁତ ମୂଲ୍ୟବାନ ଶରୀର, କାହିଁକି ବହୁ ଜନ୍ମ ପରେ ମନୁଷ୍ୟ ଜନ୍ମ ମିଳିଛି, ଏଇଟାକୁ ଗୋଟେ ମଣିଷ ବୁଝିଲେ ବି ସେ ବୁଝିବନି, ସେ ପଶୁ ଭଳିଆ ଉଠିଲା ସକାଳୁ ଖାଇଲା ବାସ୍, ମଦ ମାଂସ ଖାଇଲା, ପଇସା କମେଇବି, ଭୋଗ କରିବି, ବୁଲିବି, ବାସ୍ ସରିଲା। ତୁମକୁ ଗୋଟେ ଚାନ୍ସ ଦିଆହେଇଥିଲା, ଗୋଟେ ସୁଯୋଗ ଦିଆହେଇଥିଲା, ସରିଲା, ତୁମକୁ ତୋର କାଢ଼ି ନିଆଯିବ, ସୁଯୋଗରେ ତୁମକୁ ତୋର କାଢ଼ି ନିଆଯିବ, ତାପରେ ତୁମର କର୍ମକୁ ବିଚାର କରାଯିବ, ପୁଣି ତୁମେ ସେଇ ଜୋନିକି ଯିବ, ଆଉ ମଣିଷ ଜନ୍ମ ହବ କିଛି ଗ୍ୟାରେଣ୍ଟି ନାହିଁ, ଏଇଟା ଗୋଟେ ଲୋକକୁ ବୁଝିବା ପାଇଁ ଦିଆଯିବନି। ମାୟାର ବହୁତ ଶକ୍ତି ରହିଛି, ଆମେ ହଉଛେ ଭଗବାନଙ୍କର, ଏ ରିଏଲାଇଜେସନ ଗୋଟେ ଯିବକୁ ଆସିପାରିବନି। ମୋର କର୍ତ୍ତବ୍ୟ କ'ଣ, ମୋର ମୁଖ୍ୟ କର୍ତ୍ତବ୍ୟ କ'ଣ, ସର୍ବବନ୍ଧନ ରହିଯାଇଛନ୍ତି। ତେଣୁ ପରୀକ୍ଷିତ ମହାରାଜ ଯେତେବେଳେ ତାଙ୍କର ଚିନ୍ତା ଆସିଗଲା ଯେ ଅଭିଶାପ ପ୍ରାପ୍ତ ହୋଇଛନ୍ତି, ପରୀକ୍ଷିତ ମହାରାଜ ମୃତ୍ୟୁ ପାଇଁ ଭୟ କରୁନଥିଲେ, ଏତିକି ତାଙ୍କର ଗୋଟେ ବହୁତ ବଡ ସାଧୁ ସଂଘର ତାଙ୍କର ପ୍ରଭାବ ରହିଥିଲା, ସେ ମୃତ୍ୟୁ ପାଇଁ ଭୟ କରୁନଥିଲେ, ଆଗେ ନିର୍ଭୀକ ହେଇଯାଇଥିଲେ, ମୃତ୍ୟୁ ତ ନିଶ୍ଚିତ ହବ ଆଉ 7 ଦିନ ଭିତରେ ମୋର ମୃତ୍ୟୁ ହବ, କିନ୍ତୁ ମୁଁ ମୃତ୍ୟୁକୁ କେମିତି ବିଜୟ କରିବି, ଜୟ ମୋତେ ଜୟ କରିବାର ଅଛି ମୃତ୍ୟୁକୁ। ସାଧୁର ଏଇଟା ହଉଛି ଗୋଟେ ନେଚର ସ୍ୱଭାବ, ସଂସାର ସବୁ ଲୋକ ମୃତ୍ୟୁ ନା ଶୁଣିଲେ ଭୟ କରନ୍ତି, କିନ୍ତୁ ସାଧୁ ଜଣେ ଯେ ପ୍ରକୃତ ଭଗବାନଙ୍କର ଭକ୍ତ, ସେ ଆମନ୍ତ୍ରଣ କରେ ସବୁବେଳେ କେମିତି ମୋର ଏ ସ୍ୱର ଯାଉ, କାରଣ ଏ ସ୍ୱର ମାନେ ଠିକ ଚେତନା ଥିଲା ବେଳେ, ଠିକ ଭୋଜନ ସାଧନ କରୁଥିଲା ବେଳେ, ଦୁଃଖ ଅତ୍ୟନ୍ତ ଏ ଶରୀର ବୃଦ୍ଧ ଜରା ମୋ ବାବା ପୂର୍ବରୁ ଯଦି ଶରୀର ଚାଲିଗଲା ତାହେଲେ ଭଲ। ସାଧୁ ସାଧୁ କେବଳ ମୃତ୍ୟୁକୁ ଆମନ୍ତ୍ରଣ କରେ, ଆଉ ସମସ୍ତେ ମୃତ୍ୟୁକୁ ଭୟ କରେ। ସମସ୍ତେ ଜାଣିଛନ୍ତି ମୁଁ ଆଉ କିଛି ଦିନ ବଞ୍ଚିବି ନା କିଏ କହୁଛି ମରିଯିବି। ଏତେ ଯେଉଁ ମେଡିକାଲ ଗୁଡ଼ା ଖୋଲା ହେଇଛି କାହିଁକି, ଯେତେ ବଡ଼ ହାର୍ଟ ସର୍ଜରୀ, ସବୁ ଲୋକ ଆଶା କରିଛନ୍ତି ମୁଁ ବଞ୍ଚିବି ଆଉ ଟିକେ, ଆଉ କେତେ ଦିନ ବଞ୍ଚିବି। ଆରେ ତୁ ଯେତେ ଦିନ ବଞ୍ଚିବ ତୋ ମରିବାକୁ ପଡ଼ିବ ନା, ଯେତେ ଦିନ ହେଲେ ମୋତେ ମରିବାକୁ ପଡ଼ିବ, ଅଧିକ ବଞ୍ଚିକି କ'ଣ ହବ ଆମ ଦ୍ୱାରା। କେବଳ ଜଣେ ବଞ୍ଚିବା ପାଇଁ ଇଚ୍ଛା କରିବା ଦରକାର, ଯେ ବଞ୍ଚିକି ମୋ କୋର୍ସଟାକୁ କମ୍ପ୍ଲିଟ୍ କରିପାରିଲେ ତାର ବଞ୍ଚିବା ଦରକାର। ମାନେ ଆମର ଗୋଟେ କୋର୍ସ ଯେମିତି ଅଛି ନା, ଭକ୍ତିଟାକୁ ମୁଁ ଯଦି କମ୍ପ୍ଲିଟ୍ କରିପାରିଲେ ମୋର ବଞ୍ଚିବା ଦରକାର। ଯଦି ଭକ୍ତି ମୋର ହଉନି ଆଉ ଅଧିକ ବଞ୍ଚିକି ଲାଭ ବି କ'ଣ ଅଛି। କର୍ମୀ ଲୋକର ବିଚାର ଭକ୍ତର ବିଚାର ସମ୍ପୂର୍ଣ୍ଣ ଭିନ୍ନ। ପରୀକ୍ଷିତ ମହାରାଜ ମୃତ୍ୟୁକୁ ଭୟ କରୁନଥିଲେ, ସେଥିପାଇଁ ସେତେବେଳେ ଏଇ ଅଭିଶାପ ପ୍ରସଙ୍ଗ ଗୁଡ଼ିକ ସବୁ ଶୁଣୁଥିଲେ ତାଙ୍କୁ ବହୁତ ଆନନ୍ଦ ଲାଗୁଥିଲା। ଶୁଣିଦେଲେ ନଳକୂପ ମଣିଗ୍ରହକୁ ନାରଦମୁନି ଅଭିଶାପ ଦେଇଛନ୍ତି, ସାଙ୍ଗେ ସାଙ୍ଗେ ପଚାରିଲେ ସାପସ୍ୟ କାରଣ କଶ୍ୟ ହେତୁ, କାହିଁକି ସେ ଅଭିଶାପ ଦେଲେ ନାରଦମୁନି, କ'ଣ ବିଗହିତ କର୍ମ, ଜୈନ ବିଗହିତ କର୍ମ, କ'ଣ ନିନ୍ଦିତ କର୍ମ କରିଥିଲେ ସେ। କାଲି ଶୁଣୁଥିଲେ କିଭଳି ଗଙ୍ଗାରେ ସେମାନେ ଏଇ ଦେହ କଥା ପୁଣି ଆସିଲା, ଗଙ୍ଗାରେ ମଦୋତ୍କଟ ଅବସ୍ଥାରେ ନାରୀମାନଙ୍କୁ ନେଇକି ସ୍ନାନ କରୁଛନ୍ତି ଉଲକ ନାହିଁ କି, ନାରଦମୁନି ଦେଖି ଦେଇ ଜାଣିଦେଲେ ଆରେ ଆରେ ଆରେ, ପୁଣି କାହାର ପୁତ୍ର, କୁବେରଙ୍କର ପୁତ୍ର, ରୁଦ୍ରଙ୍କର ଅନୁଚର। ଭାରତବର୍ଷର ଗୋଟେ ବହୁତ ବଡ଼ ଭାଗ୍ୟ ଲୋକମାନଙ୍କର, ଏଠି ସବୁ ସଂସ୍କାରର ଭୂମି ଏଇଟା। ଏଇଟା ଭକ୍ତିଧାନ ସରସ୍ୱତୀ ଠାକୁର ଯୋଉଟା ଜାଣିଥିଲେ, ଯୋଉଟା ମହାଜନ ମାନେ ତ୍ରୈକାଳିକ ଜ୍ଞାନ ତାଙ୍କୁ ପ୍ରାପ୍ତ, ସେମାନେ ଭଗବାନଙ୍କର ନିଜ ଲୋକ ନା, ସେ ଜାଣିଥିଲେ ଭାରତବର୍ଷର ଅବସ୍ଥା କ'ଣ ହେଇଛି। ସେଥିପାଇଁ ପ୍ରଭୁପାଦଙ୍କୁ ପଠାଉଥିଲେ ତୁମେ ଯାଅ ଆମେରିକା, ଆମେରିକା ଯାଅ, ମହାପ୍ରଭୁଙ୍କୁ ଶିକ୍ଷା ପ୍ରଚାର କର। ଯଦି ଖାଲି ଚିନ୍ତା କରନ୍ତୁ ଇସ୍କନ ଯଦି ନଥାନ୍ତା, ବର୍ତ୍ତମାନ ଇସ୍କନକୁ ବାହାର କରିଦିଅନ୍ତୁ ଭାରତବର୍ଷରୁ, ଭାରତବର୍ଷରୁ ବର୍ତ୍ତମାନ ଇସ୍କନକୁ ବାହାର କରିଦିଅନ୍ତୁ। ଇସ୍କନ ଯେତେ ଭକ୍ତ ଅଛନ୍ତି ବା ଯେତିକି ପ୍ରଚାର ହେଉଛି, ଯେତିକି ଗୀତା ଭାଗବତ, ଲୋକ ଗୀତା ବି ପଢ଼ୁନଥିଲେ ନା, ପଢ଼ୁଥିଲେ କୁଆଡ଼େ, ଘରେ ଗୀତା ଥିବ, ସେ ଗୀତା କ'ଣ ହେଟା, ଗୋଟେ ନାଲି କପଡ଼ାରେ ଘୋଡ଼ା ହେଇକି ଗୀତା ରହିଥିବ, ସେ ନକି ନନା ଆସିବ, ପାଣି ଛିଟି ଦେଇ ପଳେଇଯିବ, ଗୀତା କିଏ ପଢିବ, ଆମେ ଆମିଷ ଖାଉଛୁ ଗୀତା ପଢ଼ିବୁନି। ଲୋକ କ'ଣ ଆମିଷ ଖାଇବା ଲୋକ ଗୀତା ପଢ଼ନ୍ତି, କେବେ ପଢ଼ିବେନି, କେବେ ପଢ଼ିବେ, ଶୁଣିବେ, ଜଣେ ପଢ଼ିବେ ଶୁଣିବେ, ସେ ପୁରାଣ ଟିକେ ଶୁଣୁଥିଲେ, ଲୋକ ଗୀତା ହିଁ ପଢ଼ୁନଥିଲେ କିଛି ନା, ଆମ ଧର୍ମଗ୍ରନ୍ଥ ପଢ଼ୁନଥିଲେ ଲୋକ। କେତେ ପରସେଣ୍ଟ ଲୋକ ଭାରତୀୟ ଧର୍ମଗ୍ରନ୍ଥ ପଢ଼ନ୍ତି, ଏବେ ଗୋଟେ ମୋତେ ଛାଡ଼ିଥିଲା ସେଟା ମୁଁ ଦେଖୁଥିଲି, ଖ୍ରୀଷ୍ଟିଆନ କେତେ ଲୋକ ବାଇବେଲ ପଢ଼ନ୍ତି, ମୁସଲମାନ କେତେ ଲୋକ କୋରାନ ପଢ଼ନ୍ତି, ହିନ୍ଦୁ କେତେ ଲୋକ ଗୀତା ପଢ଼ନ୍ତି, ହିନ୍ଦୁଙ୍କର ପରସେଣ୍ଟେଜ ସେ କହୁଛନ୍ତି 2% ଲେସ୍। ଆପଣ ଦେଖୁନାହାନ୍ତି ପଟ୍ଟାମୁଣ୍ଡିରେ ଭାବିଲେ ତୁମ ଗାଁରେ କେତେ ଜଣ ଗୀତା ପଢ଼ୁଛନ୍ତି, ହଁ ଚାଲ କାଲି ତୁମ ଗାଁକୁ ଯିବା ପଚାରିବା, କାଲ ଚାଲ ଚାଲ ଯିବା ତାହେଲେ ଭଲ ଭାବରେ ପଚାରିବା, ଆଜ୍ଞା କିଏ ଗୀତା ପଢ଼ୁଛନ୍ତି, ପାଇବ ତ ପଞ୍ଚାୟତରେ ବୁଲିଲେ ଲେଖିବା 4-5 ଲୋକ ପାଇବ, ଆର 2% ନୁହଁ କ'ଣ, ଆମ ଧର୍ମଗ୍ରନ୍ଥ ଭାରତ ଲୋକ କ'ଣ, ତୁମେ କ'ଣ କହୁଛ, ତୁମେ ହିନ୍ଦୁ ବୋଲି କ'ଣ, ତୁମ ଧର୍ମକୁ ମାନେ ଜାଣିନ, ତୁମେ ଧର୍ମଗ୍ରନ୍ଥଟାକୁ ଛୁଇଁ ପାରୁନ ତୁମେ। ସେ ପିଲାଟି ପଢ଼ିଥିଲା ଠାକୁର ମୁଣ୍ଡକୁ ଷ୍ଟ୍ରାଇକ୍ ମାରିଲା, ରେ ସତ କଥାଟା କିଏ ଲେଖିଛି ଏଇଟା, ବାଇବେଲ କେତେ ଜଣ ପଢୁଛନ୍ତି ଆଉ କୋରାନ କେତେ ଜଣ ପଢୁଛନ୍ତି, ଟପ୍ରେ ଦେଖିଲେ କୋରାନ ଅଛି, ଯେମାନେ ଗୋହତ୍ୟା କରୁଛନ୍ତି ସେମାନଙ୍କର ଦେଖ, ସେମାନେ ସେଇଟାକୁ ଧର୍ମ ବୋଲି ମାନୁଛନ୍ତି, ତାଙ୍କ ଧର୍ମକୁ ସେ ଆଟଲିଷ୍ଟ ଟଚ୍ କରୁଛନ୍ତି। ଆମେ ହିନ୍ଦୁ ହେଇଛେ କଲାଣି, ଗୀତା ବି ଲୋକ ଛୁଉନାହାନ୍ତି, କେବଳ ଇସ୍କନ ଅଛି ବୋଲି ପ୍ରଭୁପାଦ, କାରଣ ଜଣେ ମହାଜନଙ୍କର ଏଇଟା ଆମ ସଂସ୍ଥାର କଥା ନୁହେଁ, ଏଇଟା ସଂସ୍ଥାକୁ ନୁହେଁ, ଇସ୍କନକୁ ଧରନ୍ତୁନି, ଏଇଟା ଗୋଟେ ମହାପ୍ରଭୁଙ୍କର ପ୍ଲାନ ଯୋଜନା ଥିଲା ଯେ ଭାରତବର୍ଷକୁ ବଞ୍ଚେଇ ପାରିବ କିଏ, ବର୍ତ୍ତମାନ କେବଳ ଇସ୍କନ ବଞ୍ଚେଇ ପାରିବ, କାହିଁକି ନା ଏଥିରେ ସବୁ ପ୍ରାମାଣିକ ଜିନିଷ ଗୁଡ଼ା ରହିଛି, ସଂସ୍କୃତିଟା ଆମର ରହିଛି, ସେଥିପାଇଁ ଯେତେ ଲୋକ ଇସ୍କନ କ୍ରିଟିସାଇଜ୍ କଲେ ବି ସେ କିଛି କରିପାରିବେନି, କାହିଁକି ଆମର ମୂଳ ହରିନାମ ରହିଛି, ତୁଳସୀ ସେବା ରହିଛି, ଠାକୁର ସେବା ରହିଛି, ଆମର ଭଗବତ ଗୀତା ରହିଛି, ଭାଗବତମ ରହିଛି, ଆଉ ସବୁ ଆଉ ଯେତେ ପ୍ରକାର ଧର୍ମ ସବୁ ରହିଛି, ଆଉ ତିଆରି କରାଯାଇଛି, ଏଟ୍ ମ୍ୟାନ୍ ମେଡ୍ ନଟ୍ ଗଡ୍ ମେଡ୍, ତ ମଣିଷ ତିଆରି କରିଛନ୍ତି, ଆଉ ସବୁ ଡାଇଭର୍ଟ କରିଛନ୍ତି, କ'ଣ ନିଜ ନିଜର ମତ ନିଜ ନିଜର ଲିଙ୍କ ଦେଇକି ସେ ସବୁ ବୁଲେଇ ଦେଇଛନ୍ତି, କିଏ ମଣିଷ ପୂଜା କଲାଣି, କିଏ କାହାକୁ ପୂଜା କଲାଣି, କିଏ କ'ଣ କଲାଣି, ସେ ସବୁ 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 ବୁଲା ହେଇଛି ଘୁରା ହେଇଛି। ଏ ସଂସ୍ଥାର ଅଲଗା ସଂସ୍ଥାମାନଙ୍କର ତାର କୁହନ୍ତି ଯାହା କୁହନ୍ତି ଗୋଟେ ଷ୍ଟାଣ୍ଡିଂ ପୋଜିସନ ଷ୍ଟାବିଲିଟି କିଛି ନାହିଁ, କାରଣ ସେ ଗୋଟେ ବ୍ୟକ୍ତିଗତ ଜଣେ ବ୍ୟକ୍ତିଗତର ପ୍ରଭାବରେ ସେ ସଂସ୍ଥାଟି ଚାଲିଛି, ସେ ବ୍ୟକ୍ତି ଚାଲିଗଲା ପରେ ସେ ଆତ୍ମଘୋଷିତ ଶବ୍ଦ ଲଗାଉଛନ୍ତି ଆତ୍ମଘୋଷିତ ବାବା, ସେ କାହିଁକି ସେ ଟର୍ମଟା ସେ ଲଗାଉଛନ୍ତି, ସବୁ ଏ ଯେଉଁ ଟର୍ମଟା ଲଗାଉଛନ୍ତି ସେ କ'ଣ ନିଜେ ନିଜେ ସେ ବାବା ହେଇଛନ୍ତି, କିମ୍ବା ଯଦି ବି ସେ ଜଣେ ବହୁତ ବଡ଼ ଯାହାକୁ ସ୍ପିରିଚୁଆଲ ଷ୍ଟାଣ୍ଡାର୍ଡ ପର୍ସନ୍, ତାଙ୍କର ପ୍ରଭାବ ବଳରେ ସେ ଗୋଟେ କରିଛନ୍ତି ସଂସ୍ଥା, କିନ୍ତୁ ସେଇଟା ରହିପାରିବ ନାହିଁ, କାରଣ ସିଏ କିଛି ସାଧନ କରିଥିଲେ, ଯୋଗିକ ପାୱାର ହଉ ବା ଜ୍ଞାନ ହଉ କିଛି କଲ୍ଟିଭେଟ୍ କରିଥିଲେ, ସେ ତାଦ୍ୱାରା ଗୋଟେ ଇନ୍ଫ୍ଲୁଏନ୍ସ ପକାଇ କିଛି ଲୋକ ପ୍ରଭାବିତ କରିଦେଲେ ତାଙ୍କ ସାଧନ ବଳରେ, କିନ୍ତୁ ତାର ବେସ୍ କିଛି ନାହିଁ। ଆମର କ'ଣ, ଆମର ଆମର କିଛି ସାଧନ ନାହିଁ, ଆମର ବେସ୍ ହେଲା ଭଗବାନ, ଆମର ବେସ୍ କିଛି ନାହିଁ। ଆମ ବ୍ୟକ୍ତିଗତ ସମ୍ପର୍କକୁ, ବ୍ୟକ୍ତିଗତ ସଂସ୍କାରକୁ, ବ୍ୟକ୍ତିଗତ ସ୍ୱଭାବକୁ ଆମେ ସମାଜରେ ବେସ୍ କରୁନେ। ଲୋକ ଆମ କାହିଁ ମାନୁଛନ୍ତି ଆମେ ହରିନାମ କରୁଛେ ବୋଲି, ତେଣୁ ମାନିବାର କାରଣ କ'ଣ, ହରିନାମ ନାଲି କପଡ଼ା ନୁହେଁ। ଲୋକ ନାଲି କପଡ଼ାକୁ ମାନନ୍ତିନି, ଲୋକ ଦେଖନ୍ତି ଇଏ କ'ଣ କରୁଛି। ଲୋକ ଏଇଠି କହୁଛନ୍ତି ଆମେ ଏ ମନ୍ଦିରକୁ ଆସୁଛନ୍ତି କାହିଁ ଆସୁଛନ୍ତି, ଏଠି ଭଗବାନଙ୍କର ସେବା ହେଉଛି, ଭଗବାନ ପାଇଁ ଆସୁଛନ୍ତି, ଆମ ପାଇଁ ଆସୁନାହାନ୍ତି। ପଏଣ୍ଟ ଗୋଟେ ବୁଝିବାକୁ ପଡିବ, ଆମର ବେସ୍ ରହିଛି, ଷ୍ଟାଣ୍ଡାର୍ଡ ରହିଛି, ଆମେ ତା ବେସ୍ ଉପରେ ଚାଲୁଛେ। ଆମର ଯାହା କହୁ ଭିତ୍ତିଭୂମି ଗୁଡ଼ିକ ରହିଛି, ଭିତ୍ତିଭୂମି ହେଲା ସନାତନ ଧର୍ମ, ଆମର ଗୀତା, ଭାଗବତ, ହରିନାମ, ଗୋମାତା, ତୁଳସୀ, ସବୁ ଯାହା ସନାତନ ପରମ୍ପରା ରହିଛି ସେଇଟା ହିଁ ରହିଛି। ସେଥିପାଇଁ କେବେ ବି ଏଇଟା ଭାଙ୍ଗିବନି, ଏଇଟା ବ୍ୟକ୍ତିଗତ କୌଣସି କେହି ଜଣେ ମ୍ୟାନମେଡ୍ କେହି ଗୋଟେ ମଣିଷ ତିଆରି କରିନି। ଆଉ ଯେଉଁମାନେ ବି ସାଧୁସନ୍ତ ଭାରତବର୍ଷରେ ଆସିଛନ୍ତି, ଅଛନ୍ତି ବଡ଼ ବଡ଼ ସାଧୁସନ୍ତ ମାନେ, ସେ ଗୋଟେ ପର୍ସନ୍, ସେ କିଛି ତାର ସାଧନ ବଦନ ବଳରେ ତାର କିଛି କ୍ୟାଲିଭରିଟି ବଳରେ ସେ କିଛି କରିଛି, କିନ୍ତୁ ସେଇଟା ରହିବନି, ସେ ଡିମୋଲିସ୍ କରିଯିବ, କାହିଁକି ସେ ସନାତନ ଧର୍ମକୁ ଯେହେତୁ ଫଲୋ କରୁନି। ଇନ୍ଫ୍ଲୁଏନ୍ସ ଯେଉଁ ପ୍ରଭାବଟା ଯେଉଁ ରହିବ ସମଗ୍ର ବିଶ୍ୱରେ, କେବଳ ଏ ମହାପ୍ରଭୁଙ୍କ ଧାରାରେ ପ୍ରାମାଣିକ ଜିନିଷର ପ୍ରଭାବ ରହିବ। ଆଜି ଲୋକମାନେ ବହୁତ ସାଧୁକୁ ନିନ୍ଦା କରନ୍ତି, ସାଧୁ ଆତ୍ମଘୋଷିତ ବାବା, ବାବା ଏମିତି ଭଣ୍ଡ ବାବା ଏସବୁ କୁହନ୍ତି, କିନ୍ତୁ ଯଦି ଭାରତବର୍ଷର ପୁରା ଟୋଟାଲ ହିଷ୍ଟ୍ରି ଦେଖାଯିବ, ଲୋକ ଭଦ୍ର ଅଭଦ୍ର କେଉଁଠୁ ଜାଣିଲେ, ମୁଁ ପ୍ରଶ୍ନ ପଚାରି, ଯେଉଁ ଲୋକ ଆଜି କ୍ରିଟିସାଇଜ୍, ଯେଉଁ ମିଡ଼ିଆ ଆଜି ପଚାରିବ ବା ଯେଉଁ ଲୋକ ଆସି ପଚାରିବ, ତାକୁ ଡାକନ୍ତୁ, ମୁଁ ଗୋଟେ ପଏଣ୍ଟରେ ତାଙ୍କୁ ମୁହଁ ବନ୍ଦ କରିଦେବି, ମୁଁ ଖାଲି ଗୋଟିଏ ପ୍ରଶ୍ନ ପଚାରୁଛି, କିଏ ଉତ୍ତର ଦେଇପାରିବେ, ତୁମେ ଆଜି ଠିକ୍ ଭୁଲଟା କାହା କତୁରୁ ଜାଣିଲ? ଜଣେ ସ୍ତ୍ରୀକୁ ରଖିବା ଉଚିତ ନୁହେଁ, ଜଣେ ବାବା ସ୍ତ୍ରୀକୁ ରଖିବା ଉଚିତ ନୁହେଁ, ତୁମେ କେମିତି ଜାଣିଲ? ଫାଷ୍ଟ ମୁଁ ପଚାରୁଛି, ତୁମେ କୌଣସି ବାବା କତୁରୁ ଶୁଣିଛ? ଧର୍ମଟା ତୁମେ ଜାଣିଛ ନା, ବାବା ମାନେ ସେମାନେ ବିବାହ ହେବେନି, ସେମାନେ କୌଣସି ନାରୀ ସହିତ ସମ୍ପର୍କ, ଏଇଟା ତୁମେ ଜାଣିଲ କେମିତି ଆଗେ? ଫାଷ୍ଟ ତୁମକୁ ଆଉ ଜଣେ କେହି ବାବା କହିଛନ୍ତି, ତାହେଲେ ତୁମେ ଆଉ ଜଣେ ବାବାର ଫଲୋଅର୍, ତୁମେ ଜଣେ ବାବାର ଫଲୋଅର୍ ନା, ତୁମେ ଜାଣିଲ କେମିତି ଧର୍ମଟା କ'ଣ ବୋଲି? ଧର୍ମଟା ତୁମକୁ ଉଡ଼େଇ ଦେବ କେମିତି, ବାବାଙ୍କୁ ଉଡ଼େଇ ଦେବ କେମିତି? ଯିଏ ଆଜି କହୁଛି ଏଇଟା ଧର୍ମ, ଏଇଟା ଠିକ, ଏଇଟା ଭୁଲ, ସେ ଜାଣିଲା କେମିତି ଆଗେ? ତାକୁ ପଚରାଯିବ। ତୁମେ ଏଇ ଧର୍ମ ବିଷୟରେ କହିପାରୁଛ, ଦେଖୁନାହାନ୍ତି ମିଡ଼ିଆ ମାନଙ୍କର କହୁଛନ୍ତି ଏଇଟା ବାବାମାନେ କରିବା ଦରକାର, ତୁମେ କେବେ ଜାଣିଲ? ତୁମେ ତାର କୋଉ ବାବାର ଗୋଟେ ଫଲୋଅର୍, ତୁମେ କୋଉ ବାବାର ବହି ପଢ଼ିଥିବ? ବାବାଙ୍କୁ ଉଡ଼େଇ ପାରିବନି। ଧର୍ମ ସବୁବେଳେ, ଧର୍ମର ପିଲର ସବୁବେଳେ ରହିବ, କିଏ ବାବା ସେଦିନ ପ୍ରଭୁପାତ ବିରକ୍ତ ହୁଅନ୍ତି, ଭଣ୍ଡ ବାବା କୁହନି, ବାବା ପାଖରେ କେବେ ଭଣ୍ଡ ଲାଗିବନି, ଭଣ୍ଡ ଗୁରୁ କୁହନି, ଗୁରୁ ପାଖରେ କେବେ ଭଣ୍ଡ ଲାଗିବନି, ଗୁରୁ କେବେ ଭଣ୍ଡ ନୁହେଁ କି ଭଣ୍ଡ କେବେ ଗୁରୁ ନୁହେଁ, ଆମ ଫିଲୋସଫି ଭଣ୍ଡ କେବେ ଗୁରୁ ହେଇପାରିବେନି, ଆଉ ଗୁରୁ କେବେ ଭଣ୍ଡ ହେବନି। ସେ ଟର୍ମଟା ଭୁଲ, ଯିଏ ଲଗଉଛି ସେଟା ଭୁଲ, ଆମେ ସେଟା ଆମର ପରମ୍ପରା ଆମେ ଲଗାଇ ପାରିବେନି, ଭଣ୍ଡ ଗୁରୁ, ଭଣ୍ଡ ବାବା ସେ ଲଗାଇ ପାରିବେନି, ତା ଟର୍ମଟା ଅଲଗା ନା, ସେ ପାଖରେ ଲାଗିପାରିବ ନାହିଁ। ଜଣେ ସତୀ ନାରୀ ପାଖରେ ଆଉ କିଛି ଲଗାଇ ପାରିବ କି? କିଛି ଲଗାଇ ପାରିବନି, ସେ ସତୀ ନାରୀ, ତାର ପୋଜିସନଟା ସେୟା, ତା ପାଖରେ ଆଉ କିଛି ଆଡ୍ କରାଯାଇପାରିବ ନାହିଁ, ସାଧୁର ପାଖରେ କିଛି ଲଗାଯାଇ ପାରିବନି। ଏଇ ଯେଉଁ ସଂସ୍କୃତି, ଆମର ଯେଉଁ ପରମ୍ପରା, ଯେଉଁ ଆଚାର୍ଯ୍ୟମାନଙ୍କର ଯେଉଁ ପରମ୍ପରା ଶିକ୍ଷା, ଏଇଟା ଭଗବାନ ଭଗବାନଙ୍କ ଇଚ୍ଛାରେ ଆସିଛି ନା, ପରମ୍ପରାରେ ଆସିଛି, ସେଥିପାଇଁ ଗୁରୁଦେବ ସବୁବେଳେ ଆମକୁ କହିକି ଯାଇଛନ୍ତି, ସଂସ୍ଥା ବଡ଼, ବହୁତ ଲୋକ ଭକ୍ତ ଆସୁଛନ୍ତି, ହଜାର ହଜାର ଭକ୍ତ ଆସୁଛନ୍ତି, କିଛି କ'ଣ କୁହାଯାଏ କଳହ ବା କିଛି ରହିବ, ନିଜ ଘରକୁ ମେଣ୍ଟେନ୍ କରିବା, ନିଜ ଘରକୁ, ନିଜ ପିତାମାତାକୁ, ପିତାମାତାର ଜନ୍ମ ପାଞ୍ଚଟା ପୁଅ ଗୋଟେ ଘରେ ରହିପାରୁନା, ଗୋଟିଏ ପୁଅ ପୁଅ ବାପା ମା ବାପା ସାଙ୍ଗରେ ଚଳିପାରୁନି। ଆଜିକାଲି କ'ଣ ପୁଅ ବିବାହ ହେଇଯିବ, ସ୍ତ୍ରୀର ପଡ଼ୁନି ବାପା ଶାଶୁ ଶ୍ୱଶୁର ସାଙ୍ଗରେ, ଏଇଟା ବହୁତ ବଡ଼ ଇନଷ୍ଟିଚ୍ୟୁସନ୍, ବହୁତ ବଡ଼ ସଂଘ ନା, ହଜାର ହଜାର ଲୋକ ଆସୁଛନ୍ତି, ତାର କିଛି ଡିସ୍ପ୍ୟୁଟ୍ ରହିବ, ସେଇଟା ବଡ଼ ଜିନିଷ ନୁହେଁ, ସେଇଟା କିଛି ନଥିଲା। ପାଣ୍ଡବମାନଙ୍କର, କୌରବମାନଙ୍କର ଗୋଟିଏ ବଂଶର ନା ନା ଦୁଇଟା ବଂଶର, ସିଏ ରାଜବଂଶର ଭରତ ବଂଶଜ, ତାକୁ ସେଟ୍ କରିବା ପାଇଁ ଜଣେ ମିଡିଏଟର ଦରକାର ପଡ଼ିଲା, କିଏ? ପିତାମହ ଭୀଷ୍ମ। କେବଳ ଗୋଟେ ଆସନରେ ଜଣେ ରାଜା ବସିବ, ଏଇଟା ଗୋଟେ ଏଇଟା ଜଗତର ସବୁବେଳେ ରହିଛି, ତାକୁ ସେଟ୍ କରିବା ପାଇଁ ସେ ସମୟରେ କ'ଣ ସଂସ୍କାର ଥିବ, ଯେଉଁଠି ଯେଉଁଠି ଗଙ୍ଗା ଆସୁଛନ୍ତି ସେ ବଂଶରେ, ଦେବୀ ଗଙ୍ଗା ଆସୁଛନ୍ତି ଅଭିଶାପ ପ୍ରାପ୍ତ ହେଇକି, ତେଣୁ ସେ ବଂଶର କାହାକୁ ବିବାହ ହେଲେ? ଶାନ୍ତନୁକୁ, ସେ ଚୁଜ୍ କଲେ ଶାନ୍ତନୁକୁ, ହି ଇଜ୍ ସଚ୍ ଏ ପାୟସ୍ କିଙ୍ଗ୍, ଏତେ ଗୋଟେ ପୁଣ୍ୟବାନ ରାଜା, ସେଇ ବଂଶରେ ଏତେ ଗୋଟେ ଡିସ୍ପ୍ୟୁଟ୍ ହେଇଗଲା, ଆଉ ତୁମେ କ'ଣ, ଆମେ ତ ମାନବ ଗୁଡ଼ାକ, ଏ କୋଉ ପିତାମାତା ଆମକୁ ଆମିଷ ଖାଇକି ଜନ୍ମ ଦେଇଛନ୍ତି, ଭୋଗ ଭୋଗ କରିକି ଆମକୁ ସୃଷ୍ଟି କରିଛନ୍ତି, ଆଉ ତୁମେ ଆମେ ଯୋଉଠୁ ରହିବା ସେଟା ହବ ଡିସ୍ପ୍ୟୁଟ୍, ସେଟା ବଡ଼ ଜିନିଷ ନୁହେଁ। ତାଙ୍କର ପଜିଟିଭ ଜିନିଷ ହେଲା ସେମାନେ କାହାକୁ ଫଲୋ କରୁଛନ୍ତି, ଦ୍ୟାଟ୍ ଇଜ୍ ଇମ୍ପୋର୍ଟାଣ୍ଟ। ଡିସ୍ପ୍ୟୁଟ୍ ସବଳ ରହିବ, ସବଳ କିଛି ନା କିଛି ଗୋଟେ ରହିବ। ଶୃଙ୍ଖଳା ବୋଲି ଯୋଉ ଶବ୍ଦ ରହିଛି, ମାନବ ଯୋଉଠୁ ରହିବ ଶୃଙ୍ଖଳା ପାଖରେ ଆଉ ଗୋଟେ ଶବ୍ଦ ରହିବ। କୌଣସି ସଂସ୍ଥା କୌଣସି ବ୍ୟକ୍ତି ତୁମେ କହିପାରିବନି ସେ ପୁରା ସବୁ ଲୋକ ଶୃଙ୍ଖଳାରେ ଅଛନ୍ତି, ନାଇଁ ନାଇଁ, ଶୃଙ୍ଖଳା ତ ସେ ଜଗତକୁ ଆସିଛି କାହିଁକି, ସେ ଏତେ ଡିସିପ୍ଲିନ ସେଠି ଜଗତକୁ ଆଇଲା କାହିଁକି, ସେ ତ ଦେବତା ହେଇଥାନ୍ତା, ଦେବ ଲୋକ ଯାଇଥାନ୍ତା, ଏଠିକି ଆସିଛି କାହିଁକି। ତେଣୁ କିଛି ଲୋକ ଅଛନ୍ତି ଡିସିପ୍ଲିନ, କିଛି ଲୋକ ଇନ୍ଡିସିପ୍ଲିନ ସେଠି ରହିବ, କିନ୍ତୁ ଇମ୍ପୋର୍ଟାଣ୍ଟ ସେମାନେ କାହାକୁ ଫଲୋ କରୁଛନ୍ତି, କାହାକୁ ଅନୁସରଣ କରୁଛନ୍ତି। ସେ ବଂଶରେ ସେଥିପାଇଁ ପିତାମହ ଭୀଷ୍ମ ରହିଲେ, ସେମାନେ କାହାକୁ ଫଲୋ କରୁଥିଲେ, ପାଣ୍ଡବ ମାନେ କାହାକୁ ଫଲୋ କରୁଥିଲେ, ବିଦୁରକୁ, ପିତାମହ ଭୀଷ୍ମକୁ। ଦେଖ ସେ ସେଇ ବଂଶରେ ସେ ତାଙ୍କୁ ଦୁର୍ଯ୍ୟୋଧନ ତାଙ୍କୁ ଫଲୋ କଲା, ସେ ଫଲୋ କରୁଥିଲା ଶକୁନିକୁ। ଡିସ୍ପ୍ୟୁଟ୍ ସଫଳ ରହିବ, କିନ୍ତୁ ଇମ୍ପୋର୍ଟାଣ୍ଟ ପାଣ୍ଡବ ମାନେ ଯୋଉ ସଫଳ ହେଲେ ତାର କାରଣ କ'ଣ, ସେମାନେ କାହାକୁ ଫଲୋ କରୁଥିଲେ, କାହାକୁ ଅନୁସରଣ କରୁଥିଲେ, ଭଗବାନଙ୍କୁ, ବିଦୁରଙ୍କୁ, ଦ୍ରୋଣାଚାର୍ଯ୍ୟଙ୍କୁ, ବଡ଼ ବଡ଼ ମହାତ୍ମା ମାନଙ୍କୁ। ସେଥିପାଇଁ ଏ ସମାଜ କାହାକୁ ଫଲୋ କରୁଛି ସେଇଟା ଇମ୍ପୋର୍ଟାଣ୍ଟ। ଆମେ କେବେ ଭାବିବାଉଛୁ ନା ଯେ ଦୁର୍ଯ୍ୟୋଧନ ଧର୍ମ କ'ଣ ଜାଣିନଥିଲା, ଧର୍ମ ଥିଲା କିନ୍ତୁ ତା ପାଖରେ ଧର୍ମର ପ୍ରିନ୍ସିପଲ ଜାଣିଥିଲେ ବି ସେ ଫଲୋ କରିବା ଲୋକ ନଥିଲା, ସେ କାହାକୁ ଅନୁସରଣ କରୁନଥିଲା। ସେଥିପାଇଁ ଆମ ଭାରତରେ ଆମ ଓଡ଼ିଶାରେ ସବୁ ଲୋକ ଧର୍ମ ଜାଣିଛନ୍ତି, କୌଣସି ରିପୋର୍ଟର କତିକି ଯାଉ ସେ କେତେ କଥା ତୁମକୁ ପଚାରିଦେବେ, ତୁମ ଭାଇ କେମିତି କାହିଁ କରୁଛ, ଏଇଟା କାହିଁ କରୁଛ, ଏଇଟା ଧର୍ମ। ତୁମେ ଯଦି ଧର୍ମଟା ଜାଣିଛ, ସମସ୍ତ ଧର୍ମ ଜାଣିଛ, ଦୁର୍ଯ୍ୟୋଧନ ବି ଧର୍ମ ଜାଣିଥିଲା, ଆମେ କାହାକୁ ଏମିତି ଭାବିବାଉଛୁ ସେମାନେ ଜାଣିନଥିଲେ, ଅସୁର ଥିଲେ, ରାବଣ ବି ଜାଣିଥିଲା ଧର୍ମ, ଧର୍ମ ଜାଣିଥିଲା କିନ୍ତୁ ଆଚରଣ କରିପାରୁନଥିଲା। ସତୀ ସ୍ତ୍ରୀ ଥିଲା କିନ୍ତୁ ପର ସ୍ତ୍ରୀକୁ ନେଇ ରଖୁଥିଲା, ରାମଜୀଙ୍କର ସୀତାଙ୍କୁ ତ ପରେ ବହୁତ ସ୍ତ୍ରୀମାନଙ୍କୁ ସେଦର ଅଛି, ସେଥିପାଇଁ ମନ୍ଦ ଦେଇ ବହୁତ ବୁଝାନ୍ତି, ହବନି, ଧର୍ମ ଜାଣିବା ଅଲଗା, ଧର୍ମ ଆଚରଣ କରିବା ଅଲଗା। କାହିଁକି ଜଣେ ଆଚରଣ କରିପାରେ ନା, ସେ କାହାକୁ ଅନୁସରଣ କରୁଛି, ଦ୍ୟାଟ୍ ଇଜ୍ ଇମ୍ପୋର୍ଟାଣ୍ଟ, ସେ କାହାକୁ ଫଲୋ କରୁଛି, ସେ ବ୍ୟକ୍ତି ଠିକ କି। ଦୁର୍ଯ୍ୟୋଧନ ଫଲୋ କରୁଥିଲା କି ନାହିଁ, ଶକୁନି ଯାହା ବୁଝି ଦେଉଥିଲା, କର୍ଣ୍ଣ ଯାହା ବୁଝି, ସେ ଫଲୋ କରୁଥିଲା, କିନ୍ତୁ ସେ ଗୋଟେ ରଙ୍ଗ ପର୍ସନ୍, ଇଜ୍ ଏ ରଙ୍ଗ ପର୍ସନ୍, ସେଥିପାଇଁ ତା ଜୀବନଟା ସ୍ପଏଲ ହେଲା। ପାଣ୍ଡବ ମାନେ ତାଙ୍କ ଜୀବନ ସକ୍ସେସ ଏଥିପାଇଁ କେମିତି ସେମାନେ ଭଗବାନଙ୍କୁ, ଭକ୍ତକୁ ଅନୁସରଣ କରୁଥିଲେ। ତ ଆମର ଏଇ ଏଇ ପଏଣ୍ଟରେ ମନେ ପଡ଼ିଗଲା ଯେ ପରୀକ୍ଷିତ ମହାରାଜ ଯେ ପ୍ରଶ୍ନ କରୁଛନ୍ତି, ତାଙ୍କ ଉତ୍ତର ଦେବକୁ ଯାଇକି ଏଇ ନଳକ ବ୍ରହ୍ମଣ ଇଗ୍ରୁବଙ୍କର କଥା, ଏଇ ସରଚେତନା କଥା କହୁଛନ୍ତି, ଗଙ୍ଗାରେ ସ୍ନାନ କରୁଛନ୍ତି ଉଲଗ୍ନ ହେଇକି, ପୁଣି ଫଲୋ କରୁଛନ୍ତି କାହାକୁ, ଶିବଜୀଙ୍କର ଅନୁଚର, ଶିବଜୀଙ୍କର ଅନୁଚର। ସେ ଗୋଟେ ଜୀବକୁ ବିଚାର କରିବା ଦରକାର, ସେ ଚିନ୍ତା କରିବା ଦରକାର, ଗୋଟେ ଜୀବର ସରଧାନଟା କେତେ, ସ୍ୱର୍ଗ ଲୋକ ରହିବା ଲୋକ ସିଏ ବି ଆଜି କେତେ ବଡ଼ ମିଷ୍ଟେକ୍ କରିଦେଉଛନ୍ତି। ଦେହ ଗୋଟେ ଏମିତିକା ଜିନିଷ, ମନ ଇନ୍ଦ୍ରିୟ, ସେଥିପାଇଁ ମନୁଷ୍ୟକୁ ବହୁତ ଡିସିପ୍ଲିନ ହେବାକୁ ପଡ଼ିବ, ବହୁତ ଶୃଙ୍ଖଳିତ ହେବାକୁ ପଡ଼ିବ। ତାକୁ ସେ ଶୃଙ୍ଖଳିତ ହେବାକୁ ହେଲେ ତାକୁ ଜଣଙ୍କୁ ଅନୁସରଣ କରିବାକୁ ପଡ଼ିବ, ସାଧୁ ପରମ୍ପରା, ଗୁରୁ ଆଚାର୍ଯ୍ୟ ଏମାନଙ୍କୁ ଅନୁସରଣ କରିବାକୁ ପଡ଼େ। ଏମିତି ଗୋଟେ ସଂସ୍ଥା ଗୋଟେ କିଛି କ୍ରିଏଟ୍ ହେଇନି, ଗୋଟେ ଯେମିତି ଯୋଗୀମାନଙ୍କର, ଜ୍ଞାନୀମାନଙ୍କର ଗୋଟେ ସଂସ୍ଥା ଗୋଟେ ବାହାରି ପଡ଼ିଲା, ସେମାନେ ଗୋଟେ କ୍ରିଏଟ୍ କରିଦେଲେ, ଏଇଟା ଏଇଟା ଅନାଦି, ଏଇଟା ଅନାଦି କାଳରୁ ଏ ପରମ୍ପରା ରହିଛି। ଏଇ ପ୍ରିନ୍ସିପଲ, କୌଣସି ପ୍ରିନ୍ସିପଲ ଡାଇଭର୍ଟ ହେବନି, ହରିନାମ କରିବା, ଭଗବାନଙ୍କର ସେବା କରିବା, ତୁଳସୀ ସେବା କରିବା, ପ୍ରିନ୍ସିପଲ କିଛି ଡାଇଭର୍ଟ ହେଇନି, କେବଳ ଗୋଟେ ଜୀବକୁ ଚେତନଶୀଳ କରିବା ପାଇଁ, ତୁମେ ହେଉଛ ଆତ୍ମା, ତୁମେ କୃଷ୍ଣଙ୍କର ଦାସ, ତୁମେ ଏଇ ଦୁଃଖ ପାଉଛ, ତୁମେ ଏଇଟା ଚିନ୍ତା କର। ଏଇ ଦେଖ ନାରଦ ମୁନି ଦେଖି ଦୁଃଖ ଲାଗିଲା, ନାରଦ ମୁନିକୁ ବହୁତ ଦୁଃଖ ଲାଗିଲା, ମୋର ମୁଁ ଏଇ ଦେବତାନଙ୍କୁ କୃପା କରିବା ପାଇଁ ଇଚ୍ଛା କରିବି, କାରଣ ସାଧୁମାନେ କୃପା କୃପାମୟ, ଜଣକୁ କରେକ୍ଟ କରାଯାଏ, କାଢ଼ିବା, ବାହାର କରିବା, ବିଦା କରିଦେବା। ରାଜାମାନେ ଏମିତି ତୁମେ ଭାବନା, ଆଗରୁ ଯେଉଁ କଳାପାଣି ପାର କରୁଥିଲେ, କାହାକୁ କଳାପାଣି ପାର କରୁଥିଲେ, କଳାପାଣି କୁହନ୍ତି ସମୁଦ୍ରକୁ ସବୁ ପାର କରୁଥିଲେ, ନାଇଁ ନାଇଁ, କେତେ କେତେ ପ୍ରକାର ଦଣ୍ଡ ଦେଉଥିଲେ, ସବୁ ବିଦେଶକୁ ପଠାଇ ଦେଉଥିଲେ, ସବୁ ନା ବିଭିନ୍ନ ଦ୍ୱୀପମାନଙ୍କୁ ପଠାଇ ଦେଉଥିଲେ, ଫାଶି ଦିଅନ୍ତି, କାହାକୁ ଅର୍ଥଦଣ୍ଡ ଦିଅନ୍ତି, କାହାକୁ କଳାପାଣି ପାର କରିଦିଅନ୍ତି। କିନ୍ତୁ ପ୍ରଥମ ଆମର ଯୋଉ ସଂସ୍କାର ରହିଛି ସାଧୁ ସଂସ୍କାରରେ, ପ୍ରଥମ ସଂସ୍କାର ହେଲେ ଜଣେ ବ୍ୟକ୍ତିକୁ ବୁଝିବା ଦରକାର, ଦଣ୍ଡ ନୁହେଁ, ତାକୁ ବୁଝିବା ଦରକାର, ପ୍ରତ୍ୟେକ ବ୍ୟକ୍ତିର କିଛି ଭୁଲ ରହିଛି, ସରଧର୍ଯ୍ୟମାନ ତାର କିଛି ଭୁଲ ରହିଛି, ଭ୍ରମ ପ୍ରମାଦ ବିପ୍ରଲିସା କରୁଣା ପାଠ ଅଛି, ତା ଇନ୍ଦ୍ର ଗୋଟେ ଦୋଷଯୁକ୍ତ, ସେ କିଛି ଭୁଲ କରିବ, କିନ୍ତୁ ସେ ବ୍ୟକ୍ତିକୁ ଚାନ୍ସ ଦିଆଯିବ ବୁଝିବା ପାଇଁ ଯେ ମୁଁ ଜଣେ ଭୁଲ ବ୍ୟକ୍ତି, ମୁଁ ଭୁଲ କରୁଛି, ତାକୁ ସେଥିପାଇଁ ସବୁବେଳେ ବୁଝେଇବାକୁ ପଡ଼ିବ। ସେ ନ ବୁଝେ ଶେଷରେ ଦଣ୍ଡ ତାକୁ ଦିଏ। ସାଧୁମାନେ ଏମିତି ଦଣ୍ଡ ଦିଅନ୍ତିନି। ନାରଦ ମାନେ ଦେଖିଦେଲେ ଇଏ ଯୋଉ ଚେତନାରେ ଅଛନ୍ତି ଆଙ୍କୁ ଉପଦେଶ ଦେଲେ କିଛି କାମ ଚଳିବନି। ଆଉ ଆଙ୍କ ଦ୍ୱାରା ଦେବ ସମାଜକୁ ମୁଁ, ସାଧୁ ସମାଜକୁ ଦେବ ସମାଜକୁ ମୁଁ ଶିଖେଇଦେବି, କ୍ଷତି କିଛି ହବନି ସେମାନଙ୍କର। କିନ୍ତୁ ଏମାନେ ଜାଣିବା ଦରକାର ଶିଷ୍ଟାଚାରଟା କ'ଣ। ମୁଁ ଶବ୍ଦ ନାହିଁ ଶିଷ୍ଟାଚାର, ଭଦ୍ରତା ଅଲଗା ଶିଷ୍ଟାଚାର ଅଲଗା। ଶିଷ୍ଟାଚାର ଶବ୍ଦ ହଉଛ ତାଠୁ ଭଦ୍ରତା ଠାରୁ ଆଉ ଯାକୁ ତାର ବେଶୀ ଗୁରୁତ୍ୱ, ତାର ଭାଲ୍ୟୁଏବୁଲ ୱାର୍ଡ଼ ସେ ଶିଷ୍ଟ ଆଚାର। ଶିଷ୍ଟ ବ୍ୟକ୍ତିମାନେ, ସାଧୁ ବ୍ୟକ୍ତିମାନେ ଯୋଉ ଆଚରଣ କରନ୍ତି ସେ ଶିଷ୍ଟ। ଗଙ୍ଗାରେ ସ୍ନାନ କରୁଛନ୍ତି ଯିଏ ପୂଜ୍ୟ ଭଗବାନଙ୍କ ଚରଣ ଜଳ, ଗଙ୍ଗାରେ ନବଲଗ୍ନ ହେଇକି ନାରୀମାନଙ୍କ ସହିତ ଜଳ କ୍ରୀଡ଼ା କରୁଛନ୍ତି, ତାଙ୍କୁ ବହୁତ ଦୁଃଖ ଲାଗିଲା। ସେ ଚାହୁଁଥିଲେ ରେକ୍ଟିଫାଇ କରିବା ପାଇଁ, ଚାହୁଁଥିଲେ କିଛି ପ୍ରବଚନ ଦେବା ପାଇଁ, କହିଲେ ନା ଏଠି ପ୍ରବଚନ କାମ କରିବନି। ଆଉ ତାଙ୍କୁ ଦୁଃଖ ଲାଗିଲା, ଏ ମର୍ଯ୍ୟାଦା ଘରର ପିଲା, କୁବେରଙ୍କର ପୁତ୍ର, ରୁଦ୍ରଙ୍କର ଅନୁଚର, ସେଥିପାଇଁ ସେ ଡିଷ୍ଟର୍ବ ହେଇଗଲେ ନାହିଁ। ଆଉ ଏଇଟା ଭଗବାନଙ୍କ ଲୀଳା ବି ଅଛି, ମୁଁ ଅଭିଶାପ ଦେବାକୁ ପଡ଼ିବ। ଲାଷ୍ଟରେ ସେ ଚିନ୍ତା କଲେ, ତଂ ଦୃଷ୍ଟ୍ୱା ବ୍ରିଡ଼ିତା ଦେବା ବିବସ୍ତ୍ରା ସାପ ସଂଖିତା ବାଂସାଂସି ପରିଦୋ ଶୀଘ୍ରଂ ବିବସ୍ତ୍ରୋ ନୈବ ଗୁହ୍ୟକା। ତଂ ଦୃଷ୍ଟ୍ୱା ବ୍ରିଡ଼ିତା ଦେବ୍ୟା ବିବସ୍ତ୍ରା ସାପ ସଂଖିତା ବାଂସାଂସି ପରିଦୋ ଶୀଘ୍ରଂ ବିବସ୍ତ୍ରୋ ନୈବ ଗୁହ୍ୟକା। ଗୁହ୍ୟକ ଯୋଉ ଦୁଇ ଭାଇ ଥିଲେ ଏମାନେ ବସ୍ତ୍ର ପିନ୍ଧିଲେନି, କିନ୍ତୁ ଯେଉଁ ନାରୀମାନେ ଥିଲେ ସେମାନେ ସାଙ୍ଗେ ସାଙ୍ଗେ ବସ୍ତ୍ର ପିନ୍ଧିଦେଲେ। ଗଙ୍ଗା ଜଳରେ ସ୍ନାନ କରୁଛନ୍ତି ସେମାନେ ସବୁ ପିନ୍ଧିଦେଲେ ସାଙ୍ଗେ ସାଙ୍ଗେ, କାହିଁକି ନା ସାପ ସଂକିତା, ତାମାନେ ନାରୀମାନେ ଚେତନାରେ ଥିଲେ, ଇଏ ସାପ ଭୟରେ ସେମାନେ ବସ୍ତ୍ର ପିନ୍ଧିଦେଲେ, କିନ୍ତୁ ଇଏ ନୁହନ୍ତି। ତଂ ଦୃଷ୍ଟ ବ୍ରିଡ଼ିତା ଦେବା ଦେବ୍ୟା ବିବସ୍ତ୍ର ସାପ ସଂକିତା, ବିବସ୍ତ୍ର ହେଇଛନ୍ତି ଉଲଗ୍ନ ହେଇକି ସେମାନେ ବି ସ୍ନାନ କରୁଛନ୍ତି। ଉଲଗ୍ନ ହେଇକି ସ୍ନାନ କରିବା ଗୋଟେ ଅପରାଧ। ଆଉ ସେ ସମୟରେ ଚାଲି ଆସିଲେ ନାରଦ ମୁନି, ତେଣୁ ସାପ ସଂକିତା ନାରଦଙ୍କର ସାପ ଭୟରେ ସେମାନେ ବସ୍ତ୍ର ପିନ୍ଧିଲେ, ବତ ନୈବ ଗୁହ୍ୟକା, ଗୁହ୍ୟକ ମାନେ ପିନ୍ଧିଲେନି, ତାମାନେ ପୁରା ଚେତନା ତାଙ୍କର ମଦ ମୁଦ୍କଟ ହେଇଯାଇଥିଲେ। ଏଣେ ଯୌବନ ଏଣେ ନାରୀ, ଏ ଦୁଇଟା ତ ଏଇ ତ ଗୋଟିଏ ଜିନିଷ, ଏ ଯୌବନର ଯୋଉ ଉନ୍ମାଦତା ରହିଛି ସେଟାକୁ କଣ୍ଟ୍ରୋଲ କରିବାର ଅଛି। ସେ ସମୟରେ ନାରୀର ପୁଣି ଅତାତେର ଧନ, ଏଇ ତିନିଟା ଲୋକକୁ ବହୁତ ଦୂରକୁ ନେଇଯାଏ, ସେ ପଛକୁ ଫେରିପାରେ ନା, ଏତେ ଦୂରକୁ ନେଇଯିବ ସେ ପଛକୁ ଚାହିଁଲେ ଆଉ ଫେରିପାରିବନି। ଯୌବନରେ ଯୋଉ ଉନ୍ମାଦତା ରହିଛି, ବୈବାହିକ ଜୀବନରେ ଯୋଉ ଉନ୍ମାଦତା ରହିଛି, ତା ସଙ୍ଗେ ଧନ ମିଶିଗଲା, ତା ସଙ୍ଗେ ଯଦି ମଦ ମିଶିଗଲା, ଏ ଯୋଉ ଆଜିକାଲି ବୋଟଲ ମଦ ପିଉଛନ୍ତି, ଆଉ ସେ ତାର ଜ୍ଞାନ କ'ଣ, ବାପ କ'ଣ, ମା କ'ଣ, ଧର୍ମ କ'ଣ, କିଛି ନାହିଁ, ସେମାନେ କେୟାର କରନ୍ତିନି କିଛି। ଆଜ୍ଞା ଦେଖ ଆଜିକାଲି ଯୁବକମାନଙ୍କୁ ସେମାନେ କିଛି କେୟାର କରନ୍ତିନି, କିଏ ଗୋଟେ ବସିଛି କ'ଣ ଗୁରୁଜନ, କିଏ ଗୋଟେ ସିନିୟର ଜୁନିୟର, ଏଇଟା ତାଙ୍କର ସବୁ କିଛି ନାହିଁ, ସେମାନେ କିଛି କେୟାର କରିବେନି। ତାର ଲକ୍ଷଣ ସେ ମଦ, ଗୋଟେ ମଦନ ମତ ଅବସ୍ଥା ସେ ଦେବଲୋକରେ ଏଇଟା। ଆଉ ସେଟା ବସ୍ତ୍ର ସେ ପିନ୍ଧିଦେଲେ, ତୋ ଦୃଷ୍ଟ ମଦିରା ମତୋ ଶ୍ରୀମଦାନ୍ଧ ସୁରାତ୍ମଜ ତୟୋ ଅନୁଗ୍ରହାର୍ଥାୟମ ସାପ ଦାସ୍ୟନ ଇଦମ୍ ଜଗୋ। ଇଦମ୍ ଜଗୋ ବର୍ତ୍ତମାନ କହିବେ, ସାପ ଦେବା ପୂର୍ବରୁ ଗୋଟେ ପ୍ରବଚନ ଦେବେ, ଏ ପ୍ରବଚନ ସେ ତାଙ୍କୁ ଦେଖେଇ ଦେଉନାହାନ୍ତି, ସେ ଆମମାନଙ୍କୁ ଶିକ୍ଷା ଦେଉଛନ୍ତି, ମନ ମନେ ଚିନ୍ତା କରୁଛନ୍ତି, ଯାହା ଚିନ୍ତା କରୁଛନ୍ତି ଭାଗବତରେ ତାଙ୍କ ଲେଖା ହେଇଯାଇଛି। ବହୁତ ବଡ଼ ପ୍ରବଚନ ଦେବେ ଧନର ମହିମା ଉପରେ ଖାଲି। ତୋ ଦୃଷ୍ଟ୍ୱା ଦୁଇ ଜଣଙ୍କୁ ଦେଖିକି ବହୁବଚନ ରଖିଲେ, ତୋ ଦୃଷ୍ଟ୍ୱା ମଦିରାମତ୍ତ, ମଦିରାମତ୍ତ ହେଇଯାଇଛନ୍ତି। ସୁନ୍ଦରୀ ନାରୀମାନେ ଅଛନ୍ତି, ଏଣେ ମଦିରା କି ମଦିରା ପିଇଛନ୍ତି, ବାରୁଣୀ ମଦିରା ପିଇଛନ୍ତି। ଶ୍ରୀମଦାନ୍ଧ ସୁରାତ୍ମଜ, ଦେବତାଙ୍କର ଆତ୍ମଜ ହେଇକି କୁବେରଙ୍କର ଆତ୍ମଜ, ତାଙ୍କର ଦୁଇଟା ବିଶେଷଣ ଲଗେଇଲେ, ଶ୍ରୀମଦାନ୍ଧ ମଦିରାମତ୍ତ, ଶ୍ରୀମଦରେ ଅନ୍ଧ ହେଇଯାଇଛନ୍ତି। ଶ୍ରୀମଦ ମାନେ ଧନମଦ, ଧନର ଗୋଟେ ମତ ତାର ଅଛି, ମତ ତାର, ସେ କାହାକୁ କେୟାର କରନ୍ତିନି। ଧନୀମାନଙ୍କ ପାଇଁ ନର୍କରେ ରିଜର୍ଭେସନ ଅଲଗା, କେହି ଯଦି ଯାଉଛନ୍ତି ନର୍କକୁ ଅଧିକା, କିଏ ଯାଉଛନ୍ତି, ରିଜର୍ଭେସନ ସିଟ୍, ଯଦି ଏଠି ରିଜର୍ଭେସନ ଧନୀମାନେ ସବୁଆଡ଼େ କରିପାରୁଛନ୍ତି, ସେ ଜାଣିନାହାନ୍ତି ତୁମେ ଏଠି ରିଜର୍ଭେସନ ସବୁଆଡ଼େ କରିଦେଉଛ, ତୁମର ପାଇଁ ବି ନର୍କରେ ସବୁ ରିଜର୍ଭେସନ ଅଛି। ଭୁଲଟା ସେମାନେ କରିବେ ହିଁ କରିବେ, ଧନର ଏଇଟା କାମ, ଧନକୁ ସମସ୍ତେ ବ୍ୟବହାର କରିପାରୁନି, ସାଧୁମାନେ ବ୍ୟବହାର କରିପାରୁନାହାନ୍ତି, ଆଉ ସାଧୁମାନେ ବି ଠିକ୍ସେ କରିପାରିବେନି, ତାର ତାଙ୍କର ସେ ଷ୍ଟାଣ୍ଡାର୍ଡ ନାହିଁ, ସାଙ୍ଗେ ଭୋଗ କରି ଖାଇଦେବେ, ଉଡ଼େଇଦେବେ, ଆସକ୍ତି ଆସିଯିବ, ଲୋଭ ଆସିଯିବ, ଧନ ଏମିତି କାମ ନାହିଁ, ସମସ୍ତଙ୍କୁ ପାଗଳ କରିଦେବ ସଂସାର, ସମସ୍ତଙ୍କୁ ପାଗଳ କରିଦେବ, ଅର୍ଥ ଅନର୍ଥମ ଭାବୟ ନିତ୍ୟମ ନାସ୍ତି ତଦପି ସୁଖ ଲେ ସମସ୍ତେ କାହିଁକି ଲେଖିଲେ ଶଙ୍କରାଚାର୍ଯ୍ୟ ମହମୁଦକର, ଅର୍ଥମ ଅନର୍ଥମ ଭାବୟ ନିତ୍ୟମ ନାସ୍ତି ତଦପି ସୁଖ ଲେସମ, ଅର୍ଥ ହେଉଛି ଅନର୍ଥର ମୂଳ କାରଣ, ସେଥିରେ ସୁଖ ନାହିଁ, ସେଥିରେ ବୁଝିବାକୁ କାହାକୁ ଦିଆଯିବନି, ସାଧୁସନ୍ତ ଧନ ପଛା ପାଗଳ ହେଇଯିବେ ଆଉ, ସାଧାରଣ ଲୋକମାନଙ୍କ କଥା କ'ଣ କହିବା, ତାର ଗୋଟେ ମତତା ରହିଛି ନା, କେବେ ସେ ମତତା କମେ ନା, ଏଣେ ଧନ ମଦର ନିଶା ଏଠିକି ଶ୍ରୀମଦ ଅନ୍ଧ, ଶ୍ରୀମଦରେ ଅନ୍ଧ, ଏଣେ ସୁରାତ୍ମ ଯୋଉ ଦେବତାଙ୍କର ପୁତ୍ର ହେଇକି ମଦିରାମତ, ଏଣେ ମଦିରାମତ ହେଇଛନ୍ତି, ତୁ ତୋ ଦୃଷ୍ଟୁଆ ନାରଦମାନେ ଦେଖିଦେଲେ ତୟ ଅନୁଗ୍ରହାର୍ଥାୟମ ସାପମ, ଏଠି ସୁନ୍ଦର ଶବ୍ଦ ଲଗେଇଲେ, ଅନୁଗ୍ରହାର୍ଥମ ତାଙ୍କୁ କୃପା କରିବା ପାଇଁ ସାପ ଦେଲେ, ତାଙ୍କୁ କୃପା କରିବା ପାଇଁ ସାପ ଦେଲେ, ଅଭିଶାପଟ ଯଦି ଦେବେ କୃପା କରିବା ପାଇଁ, ଏଠି ଚକବାର ଟିକାର ଲେଖିଲେ ସେ ଅନୁଗ୍ରହ ସେ ଅର୍ଥ ଫଲମ ଭଗବତ ସାକ୍ଷାତକାର ତଦର୍ଥମ ସାପମ ଦାସ୍ୟ ନୀତି, ନାରଦ ମୁନି କହିଲାଙ୍କୁ ଇଏ ଭଗବାନଙ୍କୁ ଦେଖିବା ଦରକାର, ଇଏ ବି ହେଲା ସେଥିପାଇଁ ବଡ଼ ଲୋକ ପାଖରେ ଥିବ ନା ବଡ଼ ହବ, ଓଡ଼ିଆରେ ଓଡ଼ିଆରେ ନାହିଁ ବଡ଼ ହବ ନା ବଡ଼ ଲୋକ ପାଖରେ ରହିବ, ଦେଖି ବଡ଼ ବି ନ ହେଇପାରୁଛି, ବଡ଼ ଲୋକ ପାଖରେ ରହିବା ଦରକାର, ଇ ବଡ଼ ଲୋକ ପାଖରେ ଥିଲେ, କାହା ପାଖରେ, ଶିବଜୀଙ୍କ ପାଖରେ ଥିଲେ ନା, ଭୁଲ କରିଥିଲେ ବି ନାରଦ ମୁନି ଦେଖିଲେ ଏମାନଙ୍କର ଶିବଜୀଙ୍କର ସେବା ବି କରିଛନ୍ତି, ଅନୁଚର ଥିଲେ, ସାପମ ଅନୁଗ୍ରହାର୍ଥମ ଅର୍ଥ ଫଲମ, ଅନୁଗ୍ରହ ଅର୍ଥର କ'ଣ ନା ଭଗବତ ସାକ୍ଷାତକାରାର୍ଥମ ସାପମ ଦାସ୍ୟ ନୀତି, ମୁଁ ଭଗବାନଙ୍କୁ ଏମାନେ ଭେଟିବେ ଏଥିପାଇଁ ମୁଁ ଅଭିଶାପ ଦେବି, ସେଥିପାଇଁ ସୁଖଦେବ କହୁଛନ୍ତି ଅନୁଗ୍ରହାର୍ଥମ, ଅଭିଶାପ ନାଁଟା ଲାଗୁଛି ଅଭିଶାପ, କିନ୍ତୁ ପ୍ରକୃତରେ ଆନ୍ତରିକ ଉଦ୍ଦେଶ୍ୟ ହେଉଛି ଅନୁଗ୍ରହ, ସେ ଧନଟା ରହିଲା ମାନେ ସେ ତ କେବେ ହେଲେ ମଦମତ ହେଇଯିବ, ସେ କେବେ ବି ଆଉ ଶିବଜୀଙ୍କର ଏତେ ସେବା କରୁଛନ୍ତି, କୁବେରଙ୍କର ଏତେ ସେବା, କୁବେରଙ୍କର ପୁତ୍ର ହେଇକି ଏମାନେ ଭଗବତ ତ ଜାଣିପାରିବେନି, ଭଗବାନ ଜାଣିପାରିବେ ତାଙ୍କର କାହିଁକି, ଜଣେ ପ୍ରଶ୍ନ କରିବେ ନାରଦ ମୁନିଙ୍କର ଇଣ୍ଟରଫେୟର କରିବାର କ'ଣ ଆବଶ୍ୟକ ଅଛି, ବହୁତ ବହୁତ ବେଳେ ଲୋକମାନେ ଏମିତି ପ୍ରଶ୍ନ କରନ୍ତି, ସାଧୁମାନଙ୍କର ତ ମୁଣ୍ଡ ପୁରିବା କ'ଣ ଆବଶ୍ୟକ ଅଛି, ସାଧୁ ମୁଣ୍ଡ ପୁରିବା ପାଇଁ ଚାହେଁ ନା, କୃଷ୍ଣ ତା ମୁଣ୍ଡରେ ସେଇଟାକୁ ପୁରେଇ ଦିଅନ୍ତି, ସିଏ କ'ଣ କରିବ, ସାଧୁ କାହାର ପର୍ସନାଲ ଲାଇଫରେ ବି ଇଣ୍ଟରଫେୟର କରିବା ତାର କିଛି ଆବଶ୍ୟକ ହିଁ ନାହିଁ, ସାଧାରଣ ଲୋକମାନେ ସାଧୁ କାହାକୁ କୁହନ୍ତି, ସେ କାହା କଥାରେ ମୁଣ୍ଡ ନ ପଡ଼ି ଚୁପଚାପ ତାର ବସିକି ମାନେ ମାଗିଆଣୀ ଖାଇଦେଲା, ସେ ମାଗିଆଣୀ ଗଞ୍ଜେ ଖାଇଦେଲେ ବି କ'ଣ ହେଇଟି ଯାଇଥିଲେ କି ଗାଁ, ସେଟା କେଉଁ ଗାଁକୁ ଯାଇଥିଲେ, ସେ ଯୋଉ ଆମ ଗାଈ ଦେଖିବା ପାଇଁ, ଗୋଚର ଦେଖିବା ପାଇଁ, ହଁ ପତୁରୀ, ସେ ସାଇଡ଼ ଗଲାବେଳକୁ ବିଶାଳ ବଡ଼ ମଠ ପଡ଼ିଛି, ସବୁ ଗଞ୍ଜେଇ ଛଣା ଚାଲିଛି, ଲୋକ କିଛି ଖରାପ ଭାବୁନାହାନ୍ତି, କାରଣ ସେ ତାଙ୍କ ଖାଇଲେ ପିଇଲେ ବାସ୍, ତାଙ୍କ କଥାରେ କାହା କଥାରେ ଇଣ୍ଟରଫେୟର, ଲୋକ ଜାଣିଛନ୍ତି ଆମ କଥାରେ କିଛି ତୁମେ ଇଣ୍ଟରଫେୟର କରନ, ଆମର ପ୍ରାଇଭେଟ ଲାଇଫ ତୁମେ କିଛି ଇଣ୍ଟରଫେୟର କରନା, ତୁମେ ଯାହା ମାଗିବା ତୁମେ ମାଗିକି ନେଇଯାଅ, ନେଇ ତୁମେ ଗଞ୍ଜେଇ ଖାଅ, ମଦ ଖାଅ, କ'ଣ କରୁଛ କର, କିଛି ଅସୁବିଧା ନାହିଁ, ସାଧୁ କାହା କଥାରେ ପ୍ରାଇଭେଟ ଲାଇଫରେ ଇଣ୍ଟରଫେୟର କରେ ନା, ସେଇଭଳି ନାରଦ ମୁନି ଭଳି ସାଧୁ ଯୋଉମାନେ ଭଗବାନଙ୍କର ନିତ୍ୟ ଲୋକ, ତାଙ୍କ ସେମାନେ ତ ନିଜ ବୁଦ୍ଧିରେ ସେ ତ ଭଗବାନଙ୍କ ତାର ପରିଚାଳିତ ନା, ସେ କାହିଁକି ତାଙ୍କୁ ଦେଖି ଦେଇ ଦୟା ଆସିଗଲା, ନା ଆଙ୍କୁ ମୁଁ କୃପା କରିବି, ସେଥିପାଇଁ ଅନୁଗ୍ରହ କେମିତି ଭଗବାନଙ୍କୁ ଆମେ ସାକ୍ଷାତକାର କରିବେ, ଯଥା ଅତି ବତ୍ସଳ ପିତ୍ରାଦି କହୋ, ଅତି ମଧୁର କ୍ଷୀରାଦିକମ ଭୋଜୟିତ୍ୱାନ ଭୋଜୟିଷ୍ୟାନ ପୁତ୍ରାଦିକମ ଅପି ନିଦ୍ରା ଆଲକ୍ଷ୍ୟମ ତତ୍ ନିଦ୍ରା ଭଙ୍ଗାର୍ଥମ ନଖ ଦ୍ୱାରା ଆଘାତମ କରୋତି ତଦ୍ଭତ ଇତ୍ୟର୍ଥ, ଚକ୍ରବାଦୀ ସେ ଭାରି ସିଦ୍ଧାନ୍ତ ରଖିବେ ନା, କାରଣ ସାଧୁଙ୍କ ଉପରେ କଳଙ୍କ ଚାଲି ଆସିବ, ସାଧୁ ଗୋଟେ ରାଗାରାଗି କରି ଗୋଟେ କ'ଣ ଅଭିଶାପ ଦେଇଦେଉଛି, ସାଧୁ ଅଭିଶାପ ଦେଇଦେଲା ତୁମକୁ ଚେକ୍ କରିଦେଲା, ସାଧୁ ଯଦି ତୁମ ଅଭିଶାପ ନ ଦେଇଥାନ୍ତା ତୁମେ ଆହୁରି ଉତ୍ପାଦ ବେଶୀ କରିଥାନ୍ତ, ଆହୁରି ବେଶୀ ଉତ୍ପାଦ କରି କେଉଁଠୁ କେଉଁଠୁ ହଇରାଣ ହେଇଥାନ୍ତ, ସାଧୁର କ'ଣ ଦରକାର ଅଛି ପ୍ରାଇଭେଟ ଲାଇଫରେ, ସେ ବଦମାସ ହେଲା କ'ଣ ଖରାପ ହେଲା କ'ଣ ହେଲା ସେ କାହିଁ ମୁଣ୍ଡ ପୁରିବ, ତାଦ୍ୱାରା ଭଗବାନ ସାଧୁଙ୍କ ଦ୍ୱାରା ତୁମକୁ ଚେକ୍ କରୁଛନ୍ତି, ସେ ଆଗକୁ ଖରାପ ହେଇଯିବ ନା ଅଧିକା ହେଇଯିବ, ଏଠି ଚକ୍ରବର୍ତ୍ତୀ ଟିକାରେ ଲେଖିଲେ କ'ଣ ଅନୁଗ୍ରହ, ଏଇଟା ସାଧୁଙ୍କର କ'ଣ ଅନୁଗ୍ରହ, ଯେଉଁ କାହାପରେ ରାଗିବା ଗୋଟେ ଦଣ୍ଡ ଦେବା କ'ଣ କରିବା, ଆରେ ସେଇଟାକୁ ଯିଏ ସ୍ୱୀକାର କରିନେଲା ତାର ମଙ୍ଗଳ ହବ, ଯିଏ ବୁଝିବା ଦରକାର ସାଧୁ କାହିଁକି ମୋ ଉପରେ ରାଗିଲା, ସେ ନେକ୍ସଟ ଷ୍ଟେପ୍ରେ କରେକ୍ଟ କରେକ୍ସନ୍ ଚାହିଁବ, ମୁଁ ଏଇଟା କେମିତି ମୁଁ କରେକ୍ସନ୍ କରିବି, କାରଣ ସାଧୁ ସାଧାରଣ କଥାରେ ରାଗେନି, କାହାର ପ୍ରାଇଭେଟ୍ କିଏ କ'ଣ କରିଦେଲା ଖାଇଦେଲା ଏଇ ନାହିଁ, ସେ ଦେଖେ କେବଳ ଏଇ ବେଦିକ ରୁଲ୍ଟା ମାନୁନି, ଏହାର ଭବିଷ୍ୟତରେ କ୍ଷତି ହେବ। ସାଧୁ ଟଙ୍କା ନ ପାଇଲେ ହେଇଯିବ କି କିଏ ଅଲଗା ସାଧୁ ଟଙ୍କା ନ ପାଇଲା କାହାର ସମ୍ମାନ ନ ପାଇଲା ସେ ରାଗିବ। କିନ୍ତୁ ବୈଷ୍ଣବ ପଥରେ ଯେଉଁ ସାଧୁମାନେ ଯେତେବେଳେ ବିରକ୍ତ ହୁଅନ୍ତି କ୍ରୋଧ ପ୍ରକାଶ କରନ୍ତି, ସେ ଦେଖିବେ ଯେ ଇଏ ଲୋକଟା ଗୋଟେ ବେଦିକ ଟିକେଟ୍ ବା ଭଗବତ ଜିନିଷଟା ମାନୁନି, ଇଏ ଭବିଷ୍ୟତରେ କ'ଣ ହେବ, ଏହାର କ୍ଷତି ହେଇଯିବ, ଆକୁ ଚେକ୍ କରିବା ଦରକାର। ମଙ୍ଗଳ ପାଇଁ ନା ନଣ୍ଡ କ'ଣ ତାଙ୍କ ପ୍ରାଇଭେଟ୍ ତୁମେ ଟଙ୍କା ଦେଲଣି ବୋଲି ରାଗିବି କି ନା କ'ଣ, ଏଇ ଯେଉଁ ପଣ୍ଡାମାନେ ଯେମିତି ଟଙ୍କା 10 ଟଙ୍କା ଦେଉନ, ଏକ ତୋର ପୁଅ ମରୁ ଝିଅ ମରୁ ଏମିତି, ଏଇଟା କ'ଣ ଆମ ପ୍ରୋସିଜର ନା କ'ଣ, ଆମର ସେ ଜିନିଷ ନୁହେଁ, କାହା ଗାଳି ଗୁଲଜ ଦେବା କିଏ ନ ଦେଲା ବୋଲି ସେମିତି ସେ ଜିନିଷ ନୁହେଁ। ସେ ସେମିତି ଯେଉଁ ସାଧାରଣ କର୍ମକାଣ୍ଡ ବ୍ରାହ୍ମଣ ଯେମିତି ଅଭିଶାପ ଦେଇଦିଅନ୍ତି, ଭିକାରୀମାନେ ଗାଳି ଦିଅନ୍ତିନି କି, ସେସବୁ ପ୍ରୋସିଜର ଆମର ନୁହେଁ, ଆମ ବୈଷ୍ଣବ ପ୍ରୋସିଜର ସେମିତି ନୁହେଁ। କିନ୍ତୁ ବୈଷ୍ଣବ ଯେତେବେଳେ କ୍ରୋଧ ପ୍ରକାଶ କରେ ମାନେ ସେଠି ଦେଖିଥିବେ ପ୍ରକୃତ ଯେଉଁମାନେ ବୈଷ୍ଣବ ସେମାନେ ତ କ୍ରୋଧ ପ୍ରକାଶ କରୁଛନ୍ତି, ମାନେ ସେଠି ସେ ଦେଖୁଛନ୍ତି ଏଠି ଗୋଟେ ବୈଷ୍ଣବ ଟିକେଟ୍ କିଛି ମାନେ ମାନୁନାହାନ୍ତି, ବୈଦିକ ନିୟମ କିଛି ମାନୁନାହାନ୍ତି, ତାଙ୍କ କ୍ଷତି ହବ। ନାରଦମୁନି ଏଠି ଅନୁଗ୍ରହ ଶବ୍ଦକୁ ଚକ୍ରବାଦ ଧରିଲେ, ଅନୁଗ୍ରହ ସୁଖଦେବ କାହିଁକି କହିଲେ ଅନୁଗ୍ରହ କରିବା ପାଇଁ ଶାପ ଦେଲେ, ଏଟା ଦୁଇଟା ବିପରୀତ ଶବ୍ଦ ହେଉଛି ନା, ଅନୁଗ୍ରହାର୍ଥମ୍ ଶାପମ୍, ଆରେ ଅଭିଶାପ ତ ହେଲା ପୁଣି ଅନୁଗ୍ରହ କେମିତି ହେଲା, ଏଟା ସେ କହୁଛନ୍ତି ନା ଅନୁଗ୍ରହ କେମିତି ଏଠି କହୁଛନ୍ତି, ଯଥା ଅତି ବତ୍ସଳ ପିତ୍ରାଧିକମ ଅତି ମଧୁର କ୍ଷୀରାଧିକମ ଭୁଜୈଷ୍ୟାନ୍ ପୁତ୍ରାଧିକମ ବି ନିଦ୍ରାମ ଆଲକ୍ଷ୍ୟ ତତ୍ ନିଦ୍ରା ଭଙ୍ଗାର୍ଥମ ନଖାଘାତ କରୁଛି ତତ୍ଵ ଦ୍ୱିତୀୟାର୍ଥ। ଗୋଟେ ଉଦାହରଣ ଦେଲେ, ଅତି ବତ୍ସଳ ପିତା ସେ ଗରମ କ୍ଷୀର, କ୍ଷୀର କ୍ଷୀର ଖାଇଲେ ମାନେ ନିଦ୍ରାଟା ଟିକେ ଭଲ ହୁଏ, ଛୋଟ ପିଲା ନା ତୁମେ କ୍ଷୀର ଦେବ, କ୍ଷୀର ଦେଇଦେଲା ବେଶୀ ପୁରା ଗାଢ ନିଦ୍ରା ଶୋଇଯିବ, ଛୁଆମାନେ ସେନେ ବେଶୀ ବାଛୁରୀ ଦେଖୁନାହାନ୍ତି, ବାଛୁରୀ ଆମର ଛୋଟ ଛୋଟ ପିଲା ସବୁ ଆଖି ଖୋଲି ପାରୁନଥିବେ ଶୋଉଥିବେ, କାହିଁକି ମାତୃ କ୍ଷୀରରେ କ'ଣ ରହିଛି ମାଦକତା ରହିଛି, ଭଗବାନ ସୃଷ୍ଟି ପ୍ରଭୁଙ୍କ ସୃଷ୍ଟି ସେମିତି ନା, ସେ ଛୋଟ ପିଲାବେଳେ ଯଦି ସେ ଚାହିଁକି ରହିବେ ମା କିଛି କାମ କରି ରୋଷେଇ କରିପାରିବନି କଣ ଖାଇବି ପାରିବନି, ଭଗବାନ ମଣିଷକୁ ବଞ୍ଚେଇକି ରଖିଛନ୍ତି, କିନ୍ତୁ କୃତଜ୍ଞ ମଣିଷ ସେ କେବେ ଗୋଟେ ଭଗବାନଙ୍କୁ ବିଚାର କରିପାରୁନି ଯେ ମୁଁ ଆଜି ଭଗବାନଙ୍କ ଦୟାରେ ବଞ୍ଚିଛି, ସେ ଭଗବାନଙ୍କ ଦୟାର ପାତ୍ର ଭାବୁଛି, ଭଗବାନଙ୍କୁ ମୁଁ ଡୋନେସନ୍ ଦେଇଦେଲି ଭଗବାନଙ୍କୁ ମୁଁ କ'ଣ କରିଦେଲି ସେ ଭାବୁଛି, ମୁଁ ତୁ ତାଙ୍କ ଦୟାରେ ବଞ୍ଚିଛୁ ବାପା, ଗୋଟେ ଛୋଟ ଛୋଟ ଜୀବନରେ ଆପଣ ଦେଖି ଦେଖି ଆସନ୍ତୁ କେମିତି ଭଗବାନ ଆମକୁ ବଞ୍ଚି ବଞ୍ଚେଇ ରଖିଛନ୍ତି, କି ଛୁଆ ଜନ୍ମ କରନ୍ତେନି, ସବୁ ଛୁଆ ଗୁଡ଼ାକ ଛୋଟ ଛୁଆ ଗୁଡ଼ାକ ସବୁବେଳେ ସେ ନସୁଅନ୍ତେ, କି ଛୁଆ ଜନ୍ମ କେଉଁ ମା ଛୁଆ ଜନ୍ମ ବି କରିବନି, ଆଉ ପ୍ରଥମ ଯୋଉ କେତେ ମାସ ଏଗୁଡ଼ାକ 5-7 ମାସ ପାଗଳ କରିଦେବ ଛୁଆ, ବର୍ଷେ ହେଲା ପରେ ସେ ଟିକେ ସେ ଦେଖ ସବୁବେଳେ ଯଦି ଚାହିଁକି ରହିବ ସବୁବେଳେ କାନ୍ଦିବ ତ ମା କିଛି କରିବେନି, ରୋଷେଇ କରିପାରିବନି, କିଛି କରିପାରିବନି, କିନ୍ତୁ ଭଗବାନ ସବୁ ସୃଷ୍ଟି କରିଛନ୍ତି, ସେ ସେ ସ୍ତନ୍ୟପାନ କରିଦେଲା ମାନେ ନିଦ ଲାଗିବ, ସବୁ ସେ ଶୋଇକି ରହିବ, କ୍ଷୀରର ଶକ୍ତି ରହିଛି। ତେଣୁ ଏ କହୁଛନ୍ତି ଅତି ବାତ୍ସଲ୍ୟ ପିତା ଯେଭଳି ଦୁଗ୍ଧ ଦାନ କଲା ପରେ ପିତ୍ରାଧିକମ କ୍ଷୀରାଧିକମ ଭୋଜ ଇଶାନ, ପୁଅକୁ କ୍ଷୀରାଦି ଭୋଜନ କରିଦେଲା ପରେ ପୁଅ ଅଧିକା ଗାଢ ନିଦ୍ରାରେ ଶୋଇଯିବ, କିନ୍ତୁ ତାକୁ ଯଦି ଉଠେଇବାକୁ ପଡିବ ତାଙ୍କୁ କ'ଣ କରିବ, ଗୋଟେ ଛୁଆଟାକୁ ନଖ ଆଘାତ କରିବ, ଚିମୁଡ଼ି ଦିଅନ୍ତିନି ଛୁଆ, ଚିମୁଡ଼ି ଦେଲେ ସେ ଉଠି ପଡ଼ିବ। ଆଚ୍ଛା ଛୁଆଟାକୁ ଯୋଉ ଚିମୁଡ଼ିବାଟା କାର ବାପାର ସେଟା କ'ଣ କଷ୍ଟ, ଛୁଆଟାକୁ କଷ୍ଟ ହବ କିନ୍ତୁ ତାର ମଙ୍ଗଳ ପାଇଁ ନା, ଏତେ ସମୟ ଶୋଇଲାଣି ସେଟା ଠିକ ନୁହେଁ, ଦେହ ଭଲ ମାନେ ରାତିକି ଆଉ ଶୋଇବନି, ତାକୁ ଚିମୁଡ଼ିକୁ ଉଠେଇଦେବାଟା ନଖାଘାତ କରିକି ଉଠେଇବାଟା ତାର ମଙ୍ଗଳ ପାଇଁ, କିନ୍ତୁ ଛୁଆ ଭାବୁଛି ମତେ କଷ୍ଟ ହେଲା ମତେ 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 ନଖାଘାତ କଲି। ସେଭଳି ଅନୁଗ୍ରହ କରିବା ପାଇଁ ଜଗାବିତ୍ୟାନ ଅପଭିଶ୍ରୁତ୍ୱ ସୋହିତମ ଜାନୈତମ ଇତି ଭାବମ। ଆଚ୍ଛା ନା ସୁଖଦେବ ଚକ୍ରବାଦ କହୁଛନ୍ତି, ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି, ସେ ଦୁଇ ଜଣଙ୍କୁ ଯେତେବେଳେ ଏଇ ପ୍ରବଚନଟା ସେ ଦୁଇ ଜଣଙ୍କୁ ଦଉଛନ୍ତି ସ୍ପଷ୍ଟ ସ୍ୱରରେ କହୁଛନ୍ତି, ଏଇ ଯେ ପ୍ରବଚନ ବର୍ତ୍ତମାନ ଦେବେ, ଜଗାବିତ୍ୟାନୋପି ଶ୍ରୁତ୍ୱା ସୋହିତମ ଜାନନ୍ତୁ ଇତି ଭାବମ। ଏ ଜଗତର ଲୋକମାନେ ଅନ୍ୟମାନେ ଶ୍ରବଣ କରିକି ଜାଣିପାରନ୍ତୁ ପ୍ରକୃତରେ ସେମାନଙ୍କର ହିତ ହବ, ସେଥିପାଇଁ ଉଚ୍ଚ ସ୍ୱରରେ ବର୍ତ୍ତମାନ ପ୍ରବଚନ ଦେବେ। ପ୍ରବଚନ ତାଙ୍କୁ ଦେଉନାହାନ୍ତି, କାହାକୁ, ନଳକୁହର ମଣିଗ୍ରୀବକୁ, ନାରୀମାନେ ତ ବସ୍ତ୍ର ପିନ୍ଧି ସେ ତାଙ୍କୁ ନାରଦମୁନିକୁ ଲାଜ କରି ଦୂରକୁ ରହିଲେଣି, ଇଏ ଦିନ ତ ମଦିରାମତ ହେଇଛନ୍ତି, କିନ୍ତୁ ନାରଦମୁନି ସେଠି ସ୍ପଷ୍ଟ ସ୍ୱରରେ ଉଚ୍ଚ ସ୍ୱରରେ କହୁଛନ୍ତି ନା, ଜଗତର ଲୋକ ଶୁଣନ୍ତୁ ଜାଣନ୍ତୁ ତାଙ୍କର ହିତ ହବ, ସେଟା ଆରମ୍ଭ କଲେ ପ୍ରବଚନ ଦେଲେ। ଶ୍ରୀ ନାରଦ ବାସମ ନାରଦ କହିଲେ, ପ୍ରିୟ ଉପଭୋଗ୍ୟ ବିଷୟ ସକଳର ସେବାରେ ଆସକ୍ତ ପୁରୁଷର ଧନ ଗର୍ବ ଯେଭଳି ବୁଦ୍ଧିନାଶ କରେ, ସତ୍କୁଳ କିମ୍ବା ବିଦ୍ୟା ପ୍ରଭୃତି ଉତ୍ପନ୍ନ ଗର୍ବ ତାଦୃଶ ବୁଦ୍ଧିନାଶ କରେ ନା। ଏହି ହେତୁ ଧନ ଗର୍ବ ଜନ୍ମିଲେ ସ୍ତ୍ରୀ ସମ୍ଭୋଗ, ଅକ୍ଷ କ୍ରୀଡ଼ା ମାନେ ଯେଉଁ ଦୁତ କ୍ରୀଡ଼ା ଏବଂ ମଦ୍ୟପାନ ଅବିରତ ଜଣେ ବ୍ୟକ୍ତି କରିଥାଏ। ମଦ ବିଭିନ୍ନ ପ୍ରକାର ମଦ ଅଛି ସେ କହୁଛନ୍ତି। ନହି ଅନ୍ୟ ଜୁଷ୍ୟତ ଜୋସ୍ୟାନ୍ ବୁଦ୍ଧିଭଂସ ରଜଗୁଣ ଶ୍ରୀମଦା ଆଦି ଆଭିଜାତ୍ୟ ଆଦି ଯାତ୍ରା ସ୍ତ୍ରୀ ଦୂତ ମାସ ଯୋଉ କହିଲେନି କଣ ଜନ୍ମ ଐଶ୍ୱର୍ଯ୍ୟ ଶ୍ରୁତ ଶ୍ରୀଭି, ତା ଭିତରୁ ଡେଞ୍ଜର ହେଲେ ସବୁଠୁ ଶ୍ରୀ କୁତି କହିଲେ ନା। ଚାରିଟା ଜିନିଷ ଗୋଟେ ବ୍ୟକ୍ତିର ଗର୍ବକୁ ଆଉ ବୃଦ୍ଧି କରେ ବା ଗର୍ବ ସୃଷ୍ଟି କରେ, ଉଚ୍ଚକୂଳରେ ଜନ୍ମ ବିଦ୍ୟା ଲାଭ କରିଥିବ, ତାପରେ ସୁନ୍ଦର ଜନ୍ମ ଐଶ୍ୱର୍ଯ୍ୟ ଧନ ପ୍ରାପ୍ତ ହେଇଥିବ, ଉଚ୍ଚକୂଳରେ ଜନ୍ମ ଧନ ଜନ୍ମ ଐଶ୍ୱର୍ଯ୍ୟ ଶ୍ରୁତ ଯୋଉଟା ପଣ୍ଡିତ୍ୟ ତାର ଥିବ, ଆଉ ଶ୍ରୀ ଦେଖିବା ପାଇଁ ସୁନ୍ଦର। ସବୁଠୁ ଅଧିକା ମଦୁତା ତିଆରି କରେ କେଉଁଟା ଶ୍ରୀ ଧନ। ଏଠି ନହିଁ ଅନ୍ୟ ଜୋସ୍ୟତ ଜୋସ୍ୟାନ ବୁଦ୍ଧିଭଂସର ଯୋଗୁଣ ଶ୍ରୀମଦା ଆଦି ଆଭିଜାତ୍ୟ ଆଦି ଯାତ୍ରା ସ୍ତ୍ରୀ ଦୂତ ମାସ। କାରଣ ଧନ ହେଲା ମାନେ ଗୋଟେ ଲୋକ ପରସ୍ତ୍ରୀ ଗମନ କରିବ, ମଦ୍ୟପାନ କରିବ, ଜୀବକୁ ପୀଡ଼ା ଦେବ, ସବୁ ଅନର୍ଥ ତା ପନ୍ଦରଟା ଅନର୍ଥ ରହିବ। ଜୋସ୍ୟାନ୍ ପ୍ରିୟ ବିଷୟାନ୍ ଜୁସତ ସେବ ମାନସ୍ୟ ପୁଂସ ଶ୍ରୀମଦାଦ୍ୟ ଅନ୍ୟ ଆଭିଜାତାଦି ବୃଦ୍ଧିଭଂସ କହି ନିଶ୍ଚୟନ ନ ଭବତି। ଏତେ ନଷ୍ଟ ନିଶ୍ଚିତ ଭାବରେ ଅନ୍ୟ ଯୋଉ ରହିଲା ଆଭିଜାତ୍ୟ ଆଦି ଗୁଣରେ କେବେ ଏତେ ବୁଦ୍ଧି ନଷ୍ଟ ହୁଏ ନାହିଁ ଯେତେ ଧନର। ସେଥିପାଇଁ ଯେତେ ସବୁ ବଡ଼ ବଡ଼ ଧନୀ ଘର ଛୁଆ ସବୁ ଦେଖିବ, ପ୍ରାୟ ଧନାବିଷ୍ଟ ଲୋକମାନଙ୍କର ବହୁତ ନଷ୍ଟ ତାଙ୍କର ବୁଦ୍ଧିଭ୍ରଂଶ ହେଇଯିବ। ଏଠୁ ସିଧା ଶବ୍ଦ ଲଗାଉଛନ୍ତି ନହିଁ ଅନ୍ୟ ଯୋଉ ବୁଦ୍ଧିଭ୍ରଂଶ ବୁଦ୍ଧିଟା ନଷ୍ଟ ହେଇଯାଏ ତାଙ୍କୁ ଜଣାପଡ଼ିବ ଧନର ଏଟା ଗୁଣ। ନାରଦ ଉପରେ ଉଚ୍ଚସ୍ତରରେ ପ୍ରବଚନ ଦଉଛନ୍ତି, କାହିଁ ଧନ କଥା କହୁଛନ୍ତି, ଧନୀର ଦି ଜଣ ପୁଅ କହୁଛନ୍ତି କିଏ ନଳ କୁବେର ମଣିଗ୍ର କୁବେରଙ୍କର ପୁତ୍ର ଆଉ ଆଜି କାହିଁକି ଏମିତି ଗଙ୍ଗାରେ ସ୍ନାନ କରୁଛନ୍ତି ଉନ୍ମତ୍ତ ହେଇକି ଉଲଗ୍ନ ହେଇକି ନାରୀମାନଙ୍କ ସହିତ କାହିଁକି ଆଜି ନାହିଁ ଧନ ଯୋଗୁ। ନାରଦମୁନି ଠାକୁର ଦେଖି ଦେଖି ପ୍ରବଚନ ଦଉଛନ୍ତି, ଯଥା ଶ୍ରୀମଦ ଅବଶ୍ୟମ ଏବଂ ବୃଦ୍ଧି ବଂଶତି ଇତି ଅର୍ଥ। ନିଶ୍ଚିତ ଭାବରେ ଶ୍ରୀମଦରେ ଅବଶ୍ୟ ତୁମର ବୃଦ୍ଧି ବଂଶ ହବ। ଏଟା ବ୍ୟକ୍ତିଗତ ବିଷୟ କଥା ନୁହେଁ, ଯାହାର ଧନର ଧନକୁ ଯଦି ଈଶ୍ୱର ସେବାରେ ଆମେ ନ ଲଗେଇ ପାରିଲେ ଭଗବାନଙ୍କ ସେବା ନ ଲଗେଇ ରହିଲା ମାନେ ତୁମର ଗୋଟେ ମଦ ସୃଷ୍ଟି ହବ, ବୁଦ୍ଧିଭ୍ରଂଶ ହବ। ଏଠି ଲେଖିଲି ଏଟା ସମସ୍ତଙ୍କ ପାଇଁ, ସାଧୁ ହଉ ଯିଏ ବି ହଉ। ଯଥା ଶ୍ରୀମଦ ଅବଶ୍ୟ ଏବଂ ବୁଦ୍ଧିଭଂସ ଭବତି ଇତି ଅର୍ଥ। ଅଭିଜାତ ସତ୍କୁଲ ତତ୍ ଉଦ୍ଭବ ଆଦି ଶବ୍ଦ ଆଦି ବିଦ୍ୟା ଆଦି ମଦ। ଏଠି ଆଦି ଲେଖିଲେ ନା, ନ ଅନ୍ୟ ଯୁଷ୍ୟ ଦୁଷ୍ୟାନ ବୁଦ୍ଧିଭଂସର ଯୋଉ ଗୁଣ ଶ୍ରୀମଦ ଆଦି ଧନ ଛଡ଼ା ଅଲଗା ଯୋଉ ମଦ ରହିଲା ବିଦ୍ୟାର ଯୋଉ ମଦ ଅଭିଜାତ ମାନେ ବଡ଼ ଉଚ୍ଚକୂଳରେ ଯୋଉ ମଦ ଏଥିରେ ଆଦି ଶବ୍ଦାତ୍ ବିଦ୍ୟା ଆଦି ମଦ ଏଥିରେ ଏତେ ବୁଦ୍ଧିଭଂସ ହୁଏ ନାହିଁ। କାରଣ ଆପଣଙ୍କର ଜଣେ ସ୍କଲାର ଲୋକ କ'ଣ ଜଣେ ଜଣେ ପଣ୍ଡିତ ଲୋକ ତାର ଗର୍ବ ହେଇଛି, କେତେ ମାନେ ଗର୍ବ ରହିଛି ଯେତେବେଳେ ସେ ପାଠ ପ୍ରବଚନ କରିପାରୁଛି ଲୋକକୁ ବୁଝିପାରୁଛି। ବୁଢା ହେଇଗଲେ ବୁଢା ହେଲେ ସେ ତ ପାଟି ଫିଟିବନି, ତୁ କ'ଣ ତୋର କେତେ ପଣ୍ଡିତ ହେଇଥିବ କିଏ ପଚାରିବ, ତୁ ଗର୍ବ ଦେଖିବୁ ବସିଥିବ ସେ ପଣ୍ଡିତ ତା ଆଗରେ ଛୋଟ ଛୁଆ ପଣ୍ଡିତ ଗିରି କରୁଥିବେ। ଯେ ଯିଏ ରୂପ ପାଇଁ ଗର୍ବ ତାର କ'ଣ ଏ ସିଟ୍ ଟୁକା ବୟସରେ ସେଠି ଦେଖିବ ଷ୍ଟାଇଲ ବୁଢା ହେଇଗଲେ ସହିଲା। ଧନମଦ ସିଏ କେତେ ଶେଷ ପର୍ଯ୍ୟନ୍ତ ରହିବ, ମୁଁ ସବୁ ଦେଖିଛି ଆଉ ଆଖି ଆଗରେ ସବୁ ଦେଖିଛି, ଯେଉଁ ଆଜି କଣ୍ଟାମଞ୍ଜି ଫଣ୍ଟାମଞ୍ଜି ସବୁ ଦେଖୁଛି, ମାରୁଡ଼ି ମାନେ ସବୁ ବୁଢା ହେଇଯିବନି ଦେଖିବ ବସିବେ ସବୁ ଆସିକି ତାଙ୍କର ଏଠି ଏତେ ବୟସରେ କାହିଁକି ବସୁଛ, କେତେ ଗଦି ଲଗେଇ ସେ ବସିବେ ନା। ଆମର ବିଜନେସ୍ ଆମର ଧନୀ ଲୋକ ଆମେ ସବୁ ସେ ଆବିଷ୍ଟ ଗୋଟେ କେବେ ବି ସେ ନିଶା ଛାଡ଼ିପାରିବେନି। ସେଥିପାଇଁ ସେ ଲେଖିଲେ ନୀତିକାର ଲେଖିଲେ ଯେ ମଦ୍ୟପାନ କରେ ତାଙ୍କ ନିଶାଟା କ୍ଷଣିକ ପାଞ୍ଚ ଛଅ ଘଣ୍ଟା ରହିବ, କିନ୍ତୁ ଧନମଦ ଯାହାର ଅଛି ତା ନିଶା କେବେ ଭାଙ୍ଗେ ନା, କେବଳ ଗୋଟେ ଜାଗାରେ ଯେତେବେଳେ ଧନର କ୍ଷୟ ହେଇଯିବ ସେତେବେଳେ ତା ଆଖି ଖୋଲିବ, ନହେଲେ ତା କେବେ ଆଖି ଖୋଲିବନି, ସେ ସବୁବେଳେ ମଦରେ ରହିଛି। ଭାଗବତରେ ପୁରା ବାଣୀ ଦେଇଦେଲେଛନ୍ତି ଆଉ ରଜଗୁଣ ଉଦ୍ଭବତତ୍ୱାତ୍ ଶ୍ରୀମଦେ ସତୀ ଯଥା ପାପାନି ଜାୟନ୍ତେ ତଥା ନ ଅନ୍ୟତ୍ର ଯତ୍ର ଇତି ଚତୁ ହେଇ ଚାରିଟି ଶ୍ଳୋକର ବର୍ତ୍ତମାନ କହିବେ। ରଜଗୁଣର ଉଦ୍ଭବ ହେତୁ ଶ୍ରୀମଦ ହେତୁ ଯେଭଳି ପାପ ଜଣଙ୍କର ପାପ ବୁଦ୍ଧି ଆସେ ଅନ୍ୟର ଆସେ ନା, ଅନ୍ୟମାନେ ଧନ ସୌନ୍ଦର୍ଯ୍ୟ ବିଦ୍ୟାରେ ଏ ସରି ବିଦ୍ୟା ସୌନ୍ଦର୍ଯ୍ୟ ଉଚ୍ଚକୂଳରେ ଜନ୍ମ ଏତେ ଆସେ ନା, ଯେତେ ଆସେ କେଉଁଥିରେ ଧନମଦରେ। ସେଥିପାଇଁ ଆମର କ'ଣ ଧନକୁ ସାଧୁମାନେ ଧନକୁ ନିଜର କରନ୍ତିନି, ସବୁବେଳେ ଦେଖନ୍ତି ଆମକୁ ଶିଖାଯାଇଛି ହେଉଛି ଲକ୍ଷ୍ମୀ, ଇଏ ହେଉଛି ଲକ୍ଷ୍ମୀ, ଭଗବାନଙ୍କ ସେବାରେ ଲାଗିବ। କିଛି ମିସ୍ ୟୁଟିଲାଇଜ୍ କରେ, ମୋର ଆବଶ୍ୟକ ଅଛି ଏଇଟା, ତୁମର ସବୁ ଆବଶ୍ୟକ, ଧନ ଥିଲେ ତୁମର ସବୁ ଆବଶ୍ୟକ, ଧନ ଯାହାର ଅଛି ସେ କହିବ ଜଗତର ସବୁ ମୋର ଆବଶ୍ୟକ। କ'ଣ 500 ଟଙ୍କିଆ ଯେଉଁ ପ୍ୟାନ୍ ବାଥରୁମ୍ ଯାଉଛ, କ'ଣ ସେଇଟା କହୁଛ ଲାଟ୍ରିନ୍ ପ୍ୟାନ୍ କହୁଛ ନା, ଲାଟ୍ରିନ୍ ପ୍ୟାନ୍ 300 ଟଙ୍କାରେ ମିଳୁଛି, ହେଇ 300 ଟଙ୍କା ଆମର ଲାଗେ, 300 ଟଙ୍କାରେ ମିଳୁଛି, ତାର ମୂଲ୍ୟ ଅଛି କେତେ ହଜାର, 3000 କ'ଣ ମ 3000। ଆପଣ ଏଇ ବିଦେଶ, ଆପଣ ବିଦେଶୀ ପ୍ୟାନ୍ ଯେଉଁ ସବୁ ଆସିକି ଲାଗୁଛି 20,000 30,000 40,000 50,000 ପ୍ୟାନ୍ର ଅଛି, ତାର ଯେଉଁ ସେଟ୍ ସହ ଯେଉଁ ଲାଗିଛି ସବୁ, ତାକୁ ଦେଖିଲେ ମୁଣ୍ଡ ଖରାପ ହେଇଯିବ। ମଳତ୍ୟାଗ କରିବା ପାଇଁ ପଇସା ଦେଲେ ସବୁ ଆବଶ୍ୟକ, ପଇସା ଦେଲା ହେଉଛି ମନ ସବୁ ଆବଶ୍ୟକ ଦେଖ, ଏଇଟା ଖରାପ ହେଉଛି, ଏଇଟା ଭଲ ନୁହେଁ, ଏଇଟା ଭଲ, ଏଇଟା ଭଲ ଜିନିଷ, ପୁରା ଭଲ ଜିନିଷ ଲଗେଇବା, ସବୁ ପଇସା ଥିଲେ ସବୁ ଦେଖାଅ, ସବୁ ତୁମର ଆବଶ୍ୟକ କରିଦେବ ସିଏ। ସେଥିପାଇଁ ଅର୍ଥକୁ ଅନର୍ଥ ବୋଲି କୁହାଯାଏ, ଆବଶ୍ୟକଟା ସୃଷ୍ଟି କରେ ଅର୍ଥ, ଆଉ ଅର୍ଥ ଯାହା କତର ଅଛି ସିଏ କିନ୍ତୁ ଭଗବାନ ସେବାରେ ଲଗୁ, ତାର ନିଜର ଆବଶ୍ୟକ କୌଣସି ହିସାବରେ ଧ୍ୟାନ ଦେଉନି, ସେ ହିଁ କେବଳ ଅର୍ଥର ମୂଲ୍ୟକୁ ବୁଝିଛି, ସେ ଭଗବାନ ସେବାର ଲୋକ, ସେ କେବଳ ଅର୍ଥ, ନହେଲେ ଅନ୍ୟ ସମସ୍ତ ଅର୍ଥକୁ ବ୍ୟବହାର କରିପାରିବେନି। ଲୋକ ବହୁତ କମେଇ ଦେବେ, ବହୁତ ଖର୍ଚ୍ଚ କରିଦେବେ, ନିଜ କମେଇ ଦେବେ, ନିଜ କାମରେ ଲଗେଇଦେବେ, କମେଇ ଦେଇକି ଭଗବାନଙ୍କ ସେବାରେ ଲଗେଇବା, ନିଜ କାମରେ ନ ଲଗେଇବା, ଏ ଲୋକ ବହୁତ ଦୁର୍ଲଭ। ଯିଏ କମେଇବ ଆଗେ ସେ ଚିନ୍ତା କରିବେ ମୋର କିଛି ଏନ୍ଜୟ କରିବି ନା, ପରସେଣ୍ଟେଜ୍ ମୋର ରହିବ ନା, ଆଉ ମୁଁ ଖାଲି ଖାଲି ଖଟିବି, ମୁଁ କଲେକ୍ସନ୍ କରିଛି, ମୋର ଭଲ କାର୍ ଗୋଟେ ଦରକାର ନା, ମୋର କିଛି ଗୋଟେ ଦରକାର, ପର୍ସନାଲ ମୋର କିଛି ଦରକାର ସବୁବେଳେ ଯିବାର। ଅର୍ଥ ଯେତେବେଳେ ଅର୍ଥ ପାଖରେ ରହିବ ତୁମର ବୁଦ୍ଧି ଆସିବ, ଆବଶ୍ୟକତା ଆବଶ୍ୟକତା ବଢି ବଢିକା ଚାଲିବ ସବୁବେଳେ ସବୁବେଳେ, ଏଇଟା ମୋର ଦରକାର, ଏଇଟା ଫୋପାଡ଼ି ଦିଅ, ଆଉ ଗୋଟେ ଆଣ, ଏଇଟା ଦରକାର, ଏଇଟା ନଷ୍ଟ ହେଇଗଲା, ନେଇଆସ, ଅର୍ଥ ଅଛି ବୋଲି ନା, ଯାହାର ଅର୍ଥ ନାହିଁ ଆପଣ ଗଲେ ଦେଖିବେ ସେମାନେ କେବେ ଚଳୁଛନ୍ତି, କେମିତି ଅବସ୍ଥା ରହିଛନ୍ତି, ପଲିଥିନ ଏଗୁଡ଼ାକ ଯେଉଁ ଚାଳ ଘର ଗୁଡ଼ାକରେ ଦେଖ, କେଉଁଠି ଯାଇଥିଲେ ଏବେ ଦେଖୁଥିଲି, ଚାଳ ଘର ଗୁଡ଼ାକ ଏଥର ଛାଇ ପାରିବେନି, କ'ଣ କରିବେ, ପଲିଥିନ ପକେଇଦେ, ପଲିଥିନ ବାନ୍ଧେ, ଏ ବର୍ଷଟା ଚାଲିଯାଉ, ଦେଖିବା ଆର ବର୍ଷ, ତାର ପଇସା ଦେଇ ସେ ପଲିଥିନ ପକେଇବି, ହେଉ ଗୋଟେ ଫୋପାଡ଼ ଦେ, ଫୋପାଡ଼ ହାଣସାତେ ପକା ଘର, ପଇସାର ଅର୍ଥ ଅର୍ଥ ଅର୍ଥର ମୂଲ୍ୟ ହେଉଛି ଏଇଟା, ସେ ସବୁବେଳେ ଆବଶ୍ୟକ ତିଆରି କରିକି ଚାଲିବ, ଆଉ ତୁମେ ତା ପଛରେ ଯାଉଥିବ ସବୁବେଳେ, ତୁମକୁ ଆବଶ୍ୟକତାର ଗୋଟେ କ୍ରିଏଟ୍ କରିଦେବ, ସିଏ ମନି ଅଛି ମାନେ ସେ ଗୋଟେ କ୍ରିଏଟ୍ କରିଦେବ, ଏଇଟା ତୁମର ଆବଶ୍ୟକ, ଏଇଟା ତୁମର ପକେଟ ଖାଲି ଥିଲେ ସହିଲା, ଆଉ ତୁମ ମନ କିଛି କହିବ ନାହିଁ ତ କିଛି, ଆଉ ଆବଶ୍ୟକ କ'ଣ, ମୋର ଭଲ ଥିଲା ମାନେ ପକେଟରେ ଖାଲି ଆବଶ୍ୟକ ଦେଖେଇଦେବ, ଏଇଟା ତୁମର ରିକ୍ୱୟାର, ଏଇଟା ତୁମର ରିକ୍ୱୟାର, ଏଇଟା ତୁମର ରିକ୍ୱୟାର, ତାର ଗୁଣ ଏଠି ସେ ଲେଖୁଛନ୍ତି, ସ୍ପଷ୍ଟ ଲେଖି ଦେଉଛନ୍ତି ନା, ଅଭିଜାତ୍ୟ ରଜଗୁଣ ଉଦ୍ଭବ ଉଦ୍ଭବତା, ରଜଗୁଣ ଶ୍ରୀମଦେ ସତୀ ଯଥା ପାପାନି ଜୟନ୍ତି ତଥା ନ ଅନ୍ୟତ୍ର ଇତିହ, ରଜଗୁଣର ଜନ୍ମ ହେତୁ ଶ୍ରୀମଦରେ ଧନ ମଦରେ ଯେତିକି ଜଣେ ପାପ କରେ ଅନ୍ୟ କେଉଁଥିରେ କରେ ନା। ନାରଦ ମୁନି ପ୍ରବଚନ ଦେଉଛନ୍ତି, ସେ ଚେତନାର ନାହାନ୍ତି, ସେ କିଛି ପ୍ରବଚନ ଶୁଣି ନାହାନ୍ତି, କେବଳ ଅଭିଶାପଟାକୁ ଧ୍ୟାନ ଦେଇଛନ୍ତି, ଆଉ କ'ଣ ବି ଶୁଣିଥିବେ, ଯଦି ଶୁଣିଥିବେ ତାଙ୍କ କ'ଣ ଚେତନା ତାଙ୍କର, ସେ ତ ମଦାବିଷ୍ଟ ହେଇଛନ୍ତି ଆଉ। ହନ୍ୟନ୍ତେ ପଶବ ୟତ୍ର ନିର୍ଦୟେ ଅଜିତାତ୍ମଭି ମନ୍ୟମାନେ ଇମମ ଦେହମ ଅଜରାମୃତନଶ୍ୱରମ। ଏଇ ଧନଗର୍ଭ ଉତ୍ପନ୍ନ ହେଲେ ଅଜିତେନ୍ଦ୍ରିୟ ନିର୍ଦୟ ପୁରୁଷଗଣ ଏହି ନଶ୍ୱର ଦେହକୁ ଜରା ମୃତ୍ୟୁ ରହିତ ମନେ କରି ଉପଭୋଗ ଏବଂ ଚିତ୍ତ ବିନୋଦନ ନିମିତ୍ତ ପଶୁମାନଙ୍କୁ ହତ୍ୟା କରନ୍ତି। ଏଇ ଯୋଉ ଆମିଷ ଖାଉଛନ୍ତି, ଲୋକ ଗୁଡ଼ା ମାରିକି ଖାଉନାହାନ୍ତି, ଜୀବ ଗୁଡ଼ା ମାରିକି ଖାଉଛନ୍ତି, କାହିଁକି ପଇସା ଅର୍ଥ ଅଛି, ଡେଲି ତ ଖାଇବେ ସେଗୁଡ଼ାକ, ଆଉ ସେଥିପାଇଁ ଧନୀ ଲୋକମାନଙ୍କ ପାଇଁ ନର୍କର ସ୍ପେଶାଲ ତାଙ୍କ ରିଜର୍ଭେସନ, ଏଠି ସବୁଆଡ଼େ ରିଜର୍ଭେସନ ତାଙ୍କର, ଆଉ ଏଠି ତାଙ୍କର ସବୁବେଳେ ରିଜର୍ଭେସନ, ତୁମର ବି ସେଠି ରିଜର୍ଭେସନ ବାପା ଅଛି, 700-800 ହଜାର ଟଙ୍କା ଦେଇ ଖାଉଛନ୍ତି ଆମିଷ ଗୁଡ଼ା, ଲୋକ ଖାଇବାର ମୋର ଅଛି, ଏଠି ସେ ଲେଖିଥିଲା ଆଉ। ହନ୍ୟନ୍ତେ ପଶବ ଯାତ୍ରା ସୁଖ ସୁଖ ଦେବକୁ, ଆରେ ସେମାନେ ଆମିଷ ଖାଉନଥିଲେ କୋଉମାନେ, ନଳଗୋର ମଣିଗୁର ସେ ଦେବ ଲୋକ ରହୁଛନ୍ତି, ସେମାନେ ଆମିଷ ଖାଉଥିବେ କି, କିନ୍ତୁ ସେ କହିଦେଉଛନ୍ତି ଇଏ ଧନର ସମସ୍ତଙ୍କ ପାଇଁ, ଏହା କହିଲେ ଜଗତର ସମସ୍ତଙ୍କର ହିତ ଅବଶ୍ୟ ପ୍ରବଚନ ଦେଉଛନ୍ତି। ହନ୍ୟନ୍ତେ ପଶବ ୟତ୍ର ନିର୍ଦୟ ଅଜିତାତ୍ମ ବି, ନିର୍ଦୟ ଅଜିତ ଇନ୍ଦ୍ରିୟମାନଙ୍କୁ ଜୟନ କରିଥିବା ପୁରୁଷମାନେ ସେମାନେ ପଶୁମାନଙ୍କୁ ହତ୍ୟା କରୁଥିଲେ। ଏତେ ଯୋଉ ଗଳା କଟା ହଉଛି ଲୋକଙ୍କର କୋଉଥି ପାଇଁ? ଏ ଧନ ଲୋକଙ୍କର ଧନ ଅଛି, ଆମିଷ ଖାଇବା ନେଇ ନା କେତେ ପଶୁମାନଙ୍କୁ, ନିରୀହ ପଶୁମାନଙ୍କୁ, ସରଳ ନିରୀହ ପଶୁମାନଙ୍କୁ ସବୁ ବଳି ପଡ଼ୁଛନ୍ତି। ମନ୍ୟମାନ ଇମାମ ଦେହମ ଅଜର ଅମୃତ ନଶ୍ୱର, ସେମାନେ କେବେ ବୁଝିପାରନ୍ତି ନା ଏ ଶରୀର ହଉଛି ନଶ୍ୱର, ନଷ୍ଟ ହେଇଯିବ, ସବୁବେଳେ ଭାବନ୍ତି ମୁଁ ମରିବିନି। ଏଟା ଅଜର ଅମୃତ ଶରୀର, ଭିଟାମିନ ଡକ୍ଟର କହନ୍ତୁ ଅଣ୍ଡାଟା ଖାଅ, ସେ ମାଛଟା ଖାଅ, ତୁମ ଦେହ ପତଳା ହେଇଗଲାଣି, ତୁମର ଏଇଟା ହବ ସେଇଟା, ଏ ବାକି ଗୁଡ଼ିକ କେଉଁଠୁ ଗୋଟେ ଡକ୍ଟର କଟକର ସବୁଠୁ ବଡ଼ ଡକ୍ଟର, ବଡ଼ ଡକ୍ଟର ସେ, ତାକୁ ପୁଣି କୋଭିଡ଼ରେ ସେ ଗଲା। ହଁ ସେ କର ଚାଲେ ଶେଷ, ସେ କ'ଣ ଜାଣିନଥିଲେ କି ସେ ଟ୍ରିଟମେଣ୍ଟ କରନ୍ତି? ସେ ତୁମେ ଜାଣିନଥିଲେ କି କିଏ ବି ତୁମେ ହୁଅ, ତୁମେ ମୃତ୍ୟୁବରଣ ହବ, ମୃତ୍ୟୁ ନିଶ୍ଚିତ ହବ, ଅଜର ଅମୃତ ବୋଲି ହବନି, ଅମର ବୋଲି ହବନି। ଇଏ ଭଗବାନଙ୍କର ଗୋଟେ ବ୍ୟବସ୍ଥା, ତୁମ ଦ୍ୱାରା ତୁମେ କ'ଣ, ତୁମ ଦ୍ୱାରା ଗୋଟେ କାହାକୁ ଟ୍ରିଟମେଣ୍ଟ କରିଦେଉଛନ୍ତି, କିନ୍ତୁ ତୁମର ଟ୍ରିଟମେଣ୍ଟ ଗୁଡ଼ା କିଏ ନଥିବେ? ସିଏ ଅଜା ଲୋକକୁ ଟ୍ରିଟମେଣ୍ଟ କରିଛି, ବଞ୍ଚେଇଛି, ତା ଗୋଟେ ଦେଖ ତାର ଟ୍ରିଟମେଣ୍ଟ ବେଳେ କିଏ ନାହାନ୍ତି? ଯିବ କିଛି କରୁନି, ସବୁ ଭଗବାନଙ୍କ ଦ୍ୱାରା ମ୍ୟାନେଜମେଣ୍ଟ ଚାଲିଛି। ଖାଲି ଯିବ ଗୋଟେ ଖାଲି ମିଥ୍ୟାରେ, ଆଜ୍ଞା ମୁଁ ତାକୁ ଅପରେସନ୍ କରି ତାକୁ ଭଲ କରିଦେଲି, ସେ ଆଜ୍ଞା ବଢିଆ ଡକ୍ଟର, ଆରେ ବଢିଆ ଡକ୍ଟର ଦେଖାଇ, କେହି କିଛି କରିପାରିବ ନା, ଯିବ କୌଣସି ଯିବାର କିଛି ଶକ୍ତି ନାହିଁ ଭଗବାନଙ୍କ ଆଗରେ, ସବୁ ଭଗବାନ କରୁଛୁ। ଯଦି କିଏ କିଛି କରିପାରୁଛି ତାହେଲେ ତାର ପାୱାରଟା ସେ ଦେଖୁ, ଏକ୍ସଟ୍ରା ପାୱାର କ'ଣ ତାଙ୍କ ପାଖରେ ଅଛି, ଏଠି ସେ କଥା ସେ କହିଲେ। ପଶୁମାନଙ୍କ ଜନ୍ମ ମୃତ୍ୟୁଭ୍ୟାମ ଦୃଷ୍ଟାଭ୍ୟାମ ଅପି ଇଦମ ଦେହ ନଶ୍ୱର ମନ୍ୟମାନ, ସେ ଜନ୍ମ ମୃତ୍ୟୁଟାକୁ ଧନୀ ଲୋକମାନେ ପଶୁ ଗୁଡ଼ାକ ମାରିକି ଖାଉଛନ୍ତି, ଧନୀ ଲୋକମାନେ ଦେଖୁଛନ୍ତି ଜନ୍ମ ମୃତ୍ୟୁ ଚାଲିଛି, ଲୋକ ମରିଗଲେଣି, ମୋ ସାଙ୍ଗ ମରିଗଲେଣି, ଲୋକ ଜନ୍ମ ହଉଛନ୍ତି, ମୃତ୍ୟୁ ହଉଛନ୍ତି, କିନ୍ତୁ ସେ ଦେଖିଲେ ସୁଦ୍ଧା ଏଠି ସେ କହୁଛନ୍ତି ଇଦମ ଦେହ ନଶ୍ୱର ମନ୍ୟମାନ, ଏଇ ଦେହଟା ହଉଛି ଗୋଟେ ନଶ୍ୱର, ଏଟା ନଷ୍ଟ ହବ, ଏଟାକୁ ସେ ମାନିବେନି। ଧନର ଧନ ରହିଲା ସେ ଆଉ କିଛି ଜାଣିପାରିବେ କି? ଏଇ ଧନୀ ଛଅଟା ଦେଖୁନା, ସେ ଯୋଉ ବାଇକ୍ ସବୁ କିଣୁଛନ୍ତି, ଯୋଉ କେତେ ଟଙ୍କା ସ୍ପିଡ଼ି ବାଇକ୍ ଗୁଡ଼ାକ ମ ଭୁବନେଶ୍ୱରରେ, ସେଗୁଡ଼ା ଲକ୍ଷେ ଦୁଇ ଲକ୍ଷ ତିନି ଲକ୍ଷ ବେଶୀ, ଆହୁରି ଦୁଇ ଲକ୍ଷ ଅଢ଼େଇ ଲକ୍ଷଟା ଦେଇ କିଣୁଛନ୍ତି, ତା ଦେହରେ 10-15ଟା ମରିଲେଣି କଟକ ଭୁବନେଶ୍ୱର ସବୁ, ତ ସେ ସୋରୁମ୍ ଦେଖି ଚାଲିଛି, ଲୋକ ଦେଖୁଛି ମୃତ୍ୟୁବରଣ କରୁଛି ଗୋଟେ ବ୍ୟକ୍ତି, ସେଇ ଗାଡ଼ିରେ ମରି ଭୁବନେଶ୍ୱର ଦୁଇ ଚାରିଟା ଏକାଥର ଯାଇଛନ୍ତି, ମୁଁ ଯେତେବେଳେ ପୂର୍ବରୁ ଥିଲି ଦେଖି ଶୁଣିଥିଲି ପଶିଗଲେ କୁଆଡ଼େ, ବହୁତ ସ୍ପିଡ଼ ବାଇକ୍, ସେଇଟା ସବୁ କ'ଣ, ଏଇଟା କି ସ୍ପୋର୍ଟସ୍ ବାଇକ୍ କରୁଛନ୍ତି ନା କ'ଣ, କେତେ ଲୋକ ଗଲେଣି, ଧନୀ ପାଇଁ ତାକୁ ଦେଖା ହବନି କିଛି, ଧନର ଏଇଟା କାମ ଆଉ ଆପଣଙ୍କ ଆବଶ୍ୟକତାଟା ମୋର ଆଉ, ମୁଁ ସୁଖରେ ରହିବି ଆଉ, ଏଠି ସେ କହୁଛନ୍ତି ଜନ୍ମ ମୃତ୍ୟୁଭ୍ୟାମ ଦୃଷ୍ଟାଭ୍ୟାମ ଅପି ଇଦମ ଦେହ ନନଶ୍ୱରମ ମନ୍ୟମାନେ, ଜନ୍ମ ମୃତ୍ୟୁ ଦେଖିଲେ ମଧ୍ୟ ସେ ଜାଣି କେବେ ମାନିବେନି ଯେ ଏ ଦେହ ହେଉଛି ନଷ୍ଟ ହେଇଯିବ, ରଜଗୁଣର କାମ, ଧନର କାମ। ତେଣୁ ଏ ଦେହକୁ, ଏ ଦେହ ବିଶେଷ କରି ଦେହ ଆଉ ଧନକୁ ନେଇକି ବହୁତ ବଡ଼ ପ୍ରବଚନ ଦେବେ, ଏବଂ ଶେଷରେ କହିବେ ନା ଏମାନଙ୍କୁ ଗରିବ କରିଦେବାକୁ ପଡ଼ିବ। ଧନ ଅଛି ବୋଲି ଆଜି ମାନେ ମଦିରା ମତ ହେଇକି ଶିବଜୀଙ୍କର ଅନୁଚର ହେଇକି ସ୍ୱର୍ଗ ଲୋକ ରହି ଗଙ୍ଗାକୁ ଅବମାନନା କରୁଛନ୍ତି, ସାଧୁକୁ ଅବମାନନା କରୁଛନ୍ତି, ଏତେ ଗୁଲଗ୍ନ ହେଇକି ସ୍ନାନ କରୁଛନ୍ତି, ଠିକ୍ ଅଛି ଯା ବୃକ୍ଷ ଜନିକି ଯା, କିନ୍ତୁ ମନେ ରଖିବାକୁ ପଡ଼ିବ ଅନୁଗ୍ରହାର୍ଥମ ଶାପମ, ତାଙ୍କର କଲ୍ୟାଣ ପାଇଁ ଅଭିଶାପ ଦେଲେ ସେ ଭଗବାନଙ୍କୁ ପାଇବେ, ଏଇ ଯମଳାର୍ଜୁନ ହେବେ ଏବଂ ଭଗବାନ ତାଙ୍କୁ ବଚନ କରିବେ। ହରେ କୃଷ୍ଣ ଜୟ ଗ୍ରନ୍ଥ ରାଶି ଭାଗବତମ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାୟ ଗୌର ପ୍ରମାଣ।